శ్రీమద్భాగవతం
దశమ స్కంద
బావన అధ్యాయ
శ్లోకం
తం ముక్తవంతం విశ్రాంతం తం ముక్తవంతం విశ్రాంతం ఉపగమ్య శతాంగతి ఉపగమ్య శతాంగతి పాణినామ విమృశన్ పాదం పాదు పాణినా విమృశన్ పాదు అవ్యగ్రస్తమపృచ్చత్ తాం భుక్తవంతం విశ్రాంతం ఉపగమ్య శతాంగతి పాణినా విమృశన్ పాదో అవ్యగ్రస్తం అపృచ్చత్. తాం భుక్తవంతం విశ్రాంతం ఉపగమ్య శతాంగతి పాణినా విమృశన్ పాదో అవ్యగ్రస్తం అపృచ్చత్. పాణినా విమృశన్ పాదో అవ్యగ్రస్తమపృచ్చత్. తాం భుక్తవంతం విశ్రాంతం ఉపగమ్య శతాంగతి పాణినా విమృశన్ పాదో అవ్యగ్రస్తమపృచ్చత్. హరే కృష్ణ. పుస్తక ప్రసాదానందం అతుందా అప్పుడు మనకు ఆమె ఈ ద్వారకళ్ళకి సాగు జనించు భగవాన్ కర ద్వారకళ్ళ చాలివ 90 అధ్యాయ పర్యంత భావనలు 90 ఏవిడి భావిడు భగవాన్ కృపాకరి అమృతంగా లీలాక సబు శ్రవణ కరివార్ కీర్తన కరివార్ సుజోగ ప్రదాన కురుసంది గురుదేవం మాధ్యమరే ప్రభుపాద మాధ్యమరే రామునికర కృప ఆమె ప్రాప్త అవుతూ ఏవిడి భావరే జౌ రామజీ భగవాన్ కృష్ణ రూపరే ద్వారకా లీడా కోరుతులు శ్రీ భగవాన్ రామజీ తృతీయాదిగ రామజీ రూపరే ఆస్తులే ఏఠాన్ మధ్యం ఏటి శివ పూజిత అవుతుంది ఏం శ్రీ కృపా కరి తాకు ఆమర ఆమకు తాంకర కథా శుణివారు సుజోగ ప్రదాన కరుచి ఆజి పవిత్ర తిథి దీపావళి తిథి దీప సమస్త జాడుచి ఆజి ఆలోక అజ్ఞాన తమసో మా జ్యోతిర్గమయ అంధకార లోన ఆలోకకు ఆస ఏభళి ఆలోకర ఆర సిగ్నిఫికాన్స్ హోచి ఏభళి భావరే తేణు ఆమె మధ్య ఆలోకకు కెమితి ఆసివా అని భగవాన్ కథా శ్రవణ మాధ్యమరే భగవాన్ కథా జీవన శ్రవణ కరివే సమాన సబు ప్రకార జ్ఞాన ప్రాప్త అయ్యగలే గుడి భాగవత ఏ శాస్త్ర గుడి శ్లోక అచ్చింది ఏ భగవాన్ జాణంది తాకి సబు జాణ పారంది కొంచ శ్లోక ଯାହାଙ୍କୁ ଜାଣିଲେ ସବୁ ଜଣାଯାଏ ଆଉ କିଛି ବାକି ରହେ ନା ଜାଣିବା ପାଇଁ ଏ ଗୋଟେ ଶ୍ଳୋକ ଅଛନ୍ତି ତେଣୁ ଭଗବାନଙ୍କ ବିଷୟରେ ଆମେ ଜାଣିଲେ ଆମେ ସବୁ କେତେ ଜ୍ଞାନ ପ୍ରାପ୍ତ ହୋଇଯିବା ତେଣୁ ସେ ଭଗବାନଙ୍କ ଲୀଳା ଆଜି ଆମେ ଶୁଣୁଛେ ଯେ ଏ ଯେଉଁ ବ୍ରାହ୍ମଣ ଜଣକ ଆସିଥିଲେ ଆମେ ଗତକାଲି କହୁଥିଲେ ଭଗବାନ ତାଙ୍କୁ ଯେଉଁ ଆସନରେ ବସିଥିଲେ ସେ ଆସନରେ ତାଙ୍କୁ ବସେଇଲେ ଏବଂ ଅରଣନ କଲେ ତାଙ୍କୁ ପୂଜା କଲେ ଆମେ ଯଦି ଭଗବାନ ପୂଜା କରୁଛେ ସେଇଭଳି ଭାବରେ ସେ ତାଙ୍କୁ ପୂଜା କଲେ ଏବଂ ପୂଜା କରିସାରିଲା ପରେ ଭଗବାନ ଭୋଗ ଲଗେଇଲେ ତାଙ୍କୁ ଭୋଗ ଲଗେଇଲେ ତାଙ୍କ ଭୁକ୍ତବନ୍ତମ ବିଶ୍ରାନ୍ତମ ତାଙ୍କୁ ଖାଦ୍ୟ ପ୍ରଦାନ କଲେ ହଁ ଭଗବାନ ଯେଉଁ ଖାଦ୍ୟ ପ୍ରଦାନ କରିବେ କ'ଣ କୁହାଯିବ ସବୁ ଐଶ୍ୱର୍ଯ୍ୟ ସେଠି ରହିଛି ହଁ ଦ୍ୱାରକାର ଐଶ୍ୱର୍ଯ୍ୟ ତେଣୁ ସେଇଭଳି ଭାବରେ ବହୁଗୁଣମ ଅନ୍ନ ବହୁଗୁଣ ଅନ୍ନ ସବୁ ରହିଛି ଭଗବାନ ବ୍ୟବସ୍ଥା କରିଛନ୍ତି ଅନ୍ନାଦ ଭଗତି ଭୂତାନି ଭଗବତ ଗୀତାରେ ଭଗବାନ କହିଲେ ମନୁଷ୍ୟମାନଙ୍କର ଆବଶ୍ୟକତା ଅନ୍ନ ଅନ୍ନାଦ ଭଗତି ଭୂତାନି ପର୍ଯ୍ୟନା ଅନ୍ନ ସମ୍ଭବ ସେଇ ପର୍ଜନ ମାଧ୍ୟମରେ ବୃଷ୍ଟି ମାଧ୍ୟମରେ ଏଇସବୁ ଅନ୍ନ ସମ୍ଭବ ହେଉଛି। ଏ ବୃଷ୍ଟି କେମିତି ହେଉଛି ନା ଯଜ୍ଞାନ୍ତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ବୃଷ୍ଟି ହେଉଛି। ଆଉ ଯଜ୍ଞ କିଭଳି ଭାବରେ ନା ଯଜ୍ଞ କର୍ମ ସମୁଦ୍ଭବ, ଯେଉଁ ବେଦରେ ଯେଉଁ କର୍ମ ସବୁ ରହିଛି, ଏ ଭାଗବତ ଯେଉଁ ଆମେ କଥା କହୁଛେ, ଇଏ ଗୋଟିଏ ବା ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ, ଇଏ ଗୋଟିଏ ଯଜ୍ଞ। ତେଣୁ ବେଦରେ ଏହିସବୁ ଯଜ୍ଞ ବିଷୟରେ ବିସ୍ତାର ବର୍ଣ୍ଣନା କରାଯାଇଛି, ଆମର ଆବଶ୍ୟକତା ଯେଉଁ ଅନ୍ନ ରହିଛି ଏସବୁ ଭଗବାନ ପୂରଣ କରିଛନ୍ତି। ଭଗବାନ ଯଦି ବ୍ୟବସ୍ଥା କରିନଥାନ୍ତେ ଆମେ କିଭଳି ଭାବରେ ଭଗବାନ ଭୋଜନ କରିପାରିଥାନ୍ତେ? ଅନ୍ନ ଅନ୍ନ ଆବଶ୍ୟକତା ରହିଛି ମନୁଷ୍ୟମାନଙ୍କର, ତେଣୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। ଏବଂ ସେଠି ଦ୍ୱାରକାରେ ମଧ୍ୟ ଭଗବାନ ଦ୍ୱାରକାରେ ସେ ସେଭଳି ଭାବରେ ତାଙ୍କୁ ସବୁ ଖାଦ୍ୟ ପ୍ରଦାନ କରୁ, ଭୁକ୍ତବନ୍ତମ ସୁନ୍ଦର ଭାବରେ ତାଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି, ଭୋଜନ କଲେ ସିଏ। ଚତୁର୍ବିଧ ଶ୍ରୀ ଭଗବତ ପ୍ରସାଦ ସ୍ୱାଦନ୍ନ ତୃପ୍ତାନ ହରିଭକ୍ତ ସଂଘାନ କୃତୈବ ତୃପ୍ତି ଭଜତ ସଦୈବ ଭନ୍ତି ଗୁରୁ ଶ୍ରୀ ଚରଣ। ଚତୁର୍ବିଧ କ'ଣ ଚତୁର୍ବିଧ କ'ଣ ଚତୁର୍ବିଧ ଚାର୍ବ୍ୟ ଚସ୍ୟ ଲେହ ପେୟ, ଚାରି ପ୍ରକାର ରହିଛି। ଚର୍ବଣ କେତେଟା ଚର୍ବଣ, ଆମେ ଯଦି ଅନ୍ନଟାକୁ ଚର୍ବଣ କରୁଛେ, ଚସ୍ୟ ଆଖୁ ରସ ଇତ୍ୟାଦି ଚୋଷଣ କରୁଛେ, ପେୟ ପେୟ କହିଲେ ପାନୀୟ, ଏବଂ ଲେହ ଚଟଣୀ ଇତ୍ୟାଦି ଲେହ ଚାଟିକିରି ଖାଉଛନ୍ତି ସେଇଟାକୁ। ଏଇଭଳି ଭାବରେ ଚାରି ପ୍ରକାର ଖାଦ୍ୟ ରହିଛି। ଏବଂ ଚର୍ବଣରେ ମଧ୍ୟ ବା ଏହିସବୁ ଗୋଟିଏ ଗୋଟିଏ ପ୍ରକାରରେ ମଧ୍ୟ ଅନେକ ପ୍ରକାର ରହିଛି, ଭେରାଇଟି ରହିଛି, କୁହାଯାଏ ଷଡ଼ବିଧ ଅନ୍ନ ବୋଲି କୁହାଯାଏ। ସପ୍ତମ ସପ୍ତଦଶ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ ନା, କଟୁ ଅମ୍ଳ ଲବଣ ଉଷ୍ଣ ତୀକ୍ଷ୍ମ ବିଦାହୀନ ଏସବୁ ବିଭିନ୍ନ ପ୍ରକାର ଖାଦ୍ୟ ସବୁ ରହିଛି। କଟୁ ବିଭିନ୍ନ ପ୍ରକାର କଟୁ ଖାଦ୍ୟ ରହିଛି, ଅତି ଅତି କଟୁଟା ହେଲେ ରଜଗୁଣ ହୋଇଯିବ। ଖାଲି ଯଦି ଗୋଟିଏ ପ୍ରକାର ଅନ୍ନ ଥାଆନ୍ତା ଆଉ କିଛି ନାହିଁ, ଗୋଟିଏ ପ୍ରକାର ଖାଦ୍ୟ ରହିଛି, ତାହେଲେ ଆମକୁ ଭଲ ଲାଗନ୍ତା ନାହିଁ। ଯେତେ ପ୍ରକାର ରୋଷେଇ କରେ, ଯେତେ ଯାହା ମସଲା ପକାଇଲେ ମଧ୍ୟ ଏତେ ଭଲ ଲାଗିବ ନାହିଁ, ବିଭିନ୍ନ ଭେରାଇଟି ରହିଛି। କଟୁ କେଉଁଟା, କଟୁଟା କ'ଣ, କଟୁଟା କଟୁ ଅମ୍ଳ, ଅମ୍ଳ ସମସ୍ତେ ଜାଣନ୍ତି, ଖଟା ସେ ଖଟା ଲାଗିବ, ଅତି ଖଟା ହେଇଗଲେ ଅସୁବିଧା, ସେଇଟା ହେଉଛି ରାଜସ୍ୱ ଖାଦ୍ୟ ହୋଇଯିବ। ଯେତିକି ଦରକାର ଖଟା, କଟୁ ଅମ୍ଳ ଲବଣ ଲୁଣିଆ ଲୁଣ ଯେଉଁ ରହିଛି, ଯେତିକି ଲୁଣ ଦରକାର, ଠିକ୍ ଭାବରେ ଲୁଣଟା ଯଦି ନ ହେବ ତାହେଲେ ଅରଣା ହୋଇଯିବ, ଅଧିକା ଲୁଣ ହୋଇଗଲେ ଲୁଣିଆ ହୋଇଗଲା। ତେଣୁ ଏଇଠି ଭାବରେ ଭଗବାନ ବ୍ୟବସ୍ଥା କରିଛନ୍ତି, ଯଦି ଲୁଣଟା ତିଆରି ନଥାନ୍ତା ତାହେଲେ କେମିତି ଲାଗୁଥାନ୍ତା? ଭଗବାନ ହେଉଛନ୍ତି ପୂର୍ଣ୍ଣ, ସବୁକିଛି ପୂର୍ଣ୍ଣ ରହିଛି। ସତର ଅଧ୍ୟାୟରେ ଏସବୁ ଗୋଟେ ଅଛନ୍ତି ନା, କଟୁ ଅମ୍ଳ ଲବଣ ତୀକ୍ଷ୍ମ, ତୀକ୍ଷ୍ମ ମାନେ ଏ ଯେଉଁ ରାଗ, ରାଗଟା ମରିଚ ମରିଚ କରିକିରି ଲଙ୍କାମରିଚ ଇତ୍ୟାଦି ବହୁତ ରାଗ ଇଏଟା, ସେଇଟା ହେଲେ ଇଏ ହେଇଯିବ, କ'ଣ ରଜଗୁଣର ଖାଦ୍ୟ ହେଇଯିବ। କିନ୍ତୁ କିଛି ରାଗ ଦରକାର, କିଛି ଯଦି ରାଗ ନ ରହିବ ତାହେଲେ ଭଲ ଲାଗିବ ନାହିଁ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। କଟୁ ଅମ୍ଳ ଲବଣ ଅତିଶବ୍ଦ, ଆଚ୍ଛା ସାତ୍ୱିକ ଗୁଣ ସବୁ ସାତ୍ୱିକ ଖାଦ୍ୟ ରହିଛି, କ'ଣ ସେଇଟା, ଆୟୁ ସତ୍ୱ ବଳା ଆରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନ ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦୟ, ଆହାର ସାତ୍ୱିକ ପ୍ରିୟା, ଆହାର ଆୟୁଷ ବଢ଼େଇ ଦେବ, ଏସବୁ ସାତ୍ୱିକ ଗୁଣ। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ସତ୍ୱରଜ ତମ ଗୁଣରୁ ଉର୍ଦ୍ଧ୍ୱରେ, ଯେତେବେଳେ ଗୁଣ କ'ଣ ତମ ଗୁଣର ଖାଦ୍ୟ ହେଉ ବା ରଜଗୁଣର ଖାଦ୍ୟ, ତମ ଗୁଣ ଖାଦ୍ୟ ପ୍ରଦାନ କରାଯିବ ନାହିଁ, ଭଗବାନ ସାତ୍ୱିକ ଖାଦ୍ୟ ପ୍ରଦାନ କରାଯିବ। ଆଜି ହେଉଛି କାଳୀ ପୂଜା, ତାଙ୍କର ରଜ ତମ ଗୁଣର ଖାଦ୍ୟ ସବୁ ତାଙ୍କୁ ଦିଆଯିବ, ମାଂସ ବଳି ଦିଆଯିବ, କାଳୀଙ୍କୁ ଦିଆଯିବ, କାଳୀ ଖାଉନାହାନ୍ତି, କାଳୀଙ୍କୁ ଦିଆଯାଉଛି ମାନେ କାଳୀ ସେଇଟା ଗ୍ରହଣ କରୁନାହାନ୍ତି, କାଳୀ ହେଉଛନ୍ତି ବୈଷ୍ଣବୀ, ଶିବଜୀଙ୍କର ପତ୍ନୀ, ସେ ହେଉଛନ୍ତି ବୈଷ୍ଣବୀ, ଶିବ ହେଉଛନ୍ତି ପରମ ବୈଷ୍ଣବ, ବୈଷ୍ଣବାନ ଯଥା ଶମ୍ଭୁ, ଏବଂ କାଳୀ ତାଙ୍କର ପତ୍ନୀ ସିଏ ହେଉଛନ୍ତି ପରମ ବୈଷ୍ଣବୀ, ସେଇଟା ଗ୍ରହଣ କରୁନାହାନ୍ତି। ତାଙ୍କର ଯେଉଁ ରହିଛନ୍ତି ଚାମୁଣ୍ଡା ଆମର ସବୁ ରହିଛନ୍ତି, ଚାମୁଣ୍ଡେଇ ସବୁ ଚଣ୍ଡୀ ଚାମୁଣ୍ଡା ସବୁ ରହିଛନ୍ତି, ସେମାନେ ସବୁ ଖାଦ୍ୟ ଗ୍ରହଣ କରିବେ। ରଜଗୁଣର ଖାଦ୍ୟ ତିନି ପ୍ରକାର ବ୍ୟକ୍ତି ରହିଛନ୍ତି, ତିନି ପ୍ରକାର ବ୍ୟକ୍ତି ପାଇଁ ତିନି ପ୍ରକାର ଖାଦ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି। ସମସ୍ତେ ସାତ୍ୱିକ ଗୁଣରେ ନାହାନ୍ତି, କିନ୍ତୁ ଭଗବାନ ଯେଉଁ ବ୍ୟବସ୍ଥା ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଆମେ ଆସ୍ତେ ଆସ୍ତେ ସତ୍ୱଗୁଣକୁ ଆସିବା। ତେଣୁ ଯେଉଁମାନେ ଆମିଷ ଭକ୍ଷଣ କରୁଛନ୍ତି ତାଙ୍କ ପାଇଁ ବେଦରେ ବ୍ୟବସ୍ଥା କରାଯାଇଛି, ଏଇଟା ତୁମେ ଆମିଷ ଏହିଭଳି ଭାବରେ ଖାଇବ, ମାସକରେ ଗୋଟିଏ ଦିନ ଅମାବାସ୍ୟାରେ କାଳୀଙ୍କୁ ଅର୍ପଣ କରିବ, ସେଇଟାକୁ ବଳି ଦେଇକରି ସେଇଟା ଖାଦ୍ୟ ଗ୍ରହଣ କରିବ। ଆର ଉଦ୍ଦେଶ୍ୟ ହେଉଛି କେମିତି ଆମେ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବା। କିନ୍ତୁ ଲୋକମାନେ ଏଇଟା ବୁଝିପାରିବେ ନାହିଁ, ବେଦରେ ମାଂସ ବଳି ରହିଛି ମାନେ ଦିଅ, ଯଦି ଗୋଟିଏ ଖରା ରହିଛି ମମାସ ତିଥିରେ କ'ଣ ଅଛି, ଆମେ ସବୁଦିନ କରିବା ଆଉ କ'ଣ ରହିଛି, ତ ପ୍ରୋଭିଜନ ଆଉ କ'ଣ ଏଠି କାହିଁକି ରଖାଗଲା ସେଇଟା ଲୋକମାନେ ବୁଝିପାରିବେ ନାହିଁ। ସେଥିପାଇଁ ନାରଦ ମୁନି କହିଲେ ବ୍ୟାସଦେବଙ୍କୁ, କହିଲେ ଯେଉଁ ତୁମେ ଶାସ୍ତ୍ର ରଚନା କରିଛ ଏ ଯୁଗପ୍ସିତମ ଧର୍ମକୃତି ଅନୁଶାସିତ, ତୁମେ ଏଇ ଯେଉଁ ଶାସ୍ତ୍ର ବେଦ ଉପନିଷଦ ସବୁ ବର୍ଣ୍ଣନା କଲ ଏଇଟା ନିନ୍ଦନୀୟ ଶାସ୍ତ୍ର ସବୁ ବର୍ଣ୍ଣନା କଲ। ଯୁଗପ୍ସିତମ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ କହିଲେ, କାହିଁକି ଯୁଗପ୍ସିତମ ଲୋକମାନେ ବୁଝିପାରିବେ ନାହିଁ, ବ୍ୟାସଦେବ ଭଳି ଭଗବାନଙ୍କ ଅବତାର ବୋଲି କୁହାଯାଉଛି, ସିଏ କହୁଛନ୍ତି ମାଂସ ଖାଇବ ଆଉ ଇଏ କ'ଣ ମନା କରୁଛନ୍ତି। ତେଣୁ ଲୋକମାନେ ବୁଝିପାରିବେନି କାହିଁକି ସେଇଟା କୁହାଯାଇଛି। ଯେଉଁମାନେ ରଜତମ ଗୁଣରେ ରହିଛନ୍ତି ସେମାନେ ହଠାତ୍ ସତ୍ୱଗୁଣକୁ ଆସିପାରିବେ ନାହିଁ, ତାଙ୍କୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ, ସେଥିପାଇଁ ତାଙ୍କ ବ୍ୟବସ୍ଥା କରାଯାଇଛି। ଆସ୍ତେ 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 ଧୀରେ ଧୀରେ ସେମାନେ ଆସିବେ, ସତ୍ୱଗୁଣକୁ ଆସିବେ, ମାସକରେ ଗୋଟିଏ ଦିନ ବଳି। ଆମେ ଗାଁରେ ମଧ୍ୟ ଆମେ ସବୁ ଥିଲା ପିଲାଦିନେ ଥିଲୁ, ଆମେ ମାଂସ ଗୋଟିଏ ଦିନ ଗୋଟିଏ ବର୍ଷକରେ ଗୋଟିଏ ଦିନ ଖାଉଥିଲେ, ଏ ରଜ ସମୟରେ କଟା ହେଉଥିଲା ସେଇଟା ଖାଉଥିଲେ। ସେତେବେଳେ ଆମେ ଜାଣିନଥିଲେ ଜିନିଷ କ'ଣ, ମାଂସ କ'ଣ ମାଛ ସବୁଦିନ ଖାଉଥିଲେ, ଅବଶ୍ୟ ମାଂସ କିନ୍ତୁ ଗୋଟେ ବର୍ଷକରେ ଗୋଟିଏ ଦିନ। ଏ ଭଗବାନ ମଧ୍ୟ ବ୍ୟବସ୍ଥା କରିଛନ୍ତି ମାଂସ ଖାଇବା ପାଇଁ, ହେଲେ ତୁମେ ମାସକରେ ଗୋଟିଏ ଦିନ ସେ ସିଧାସଳଖ ଖାଇବ ନାହିଁ, ସେଇଟାକୁ ଭଗବାନ ବଳି ଭଗବାନ ନୁହଁ, ଭଗବାନ ସେଇଟାକୁ ଦିଆଯିବ ନାହିଁ, ଭଗବାନ ସାତ୍ୱିକ ଖାଦ୍ୟ ଯେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ, ଭଗବାନ କହିଲେ ଏଇଟା। ଭଗବାନ ଯଦି କହିଥାନ୍ତି ମାଂସ ମାଛଂ ଦି ଆମେ ସବୁ ଦେଇଥାନ୍ତି, କିଛି ଅସୁବିଧା ନାହିଁ, ଆମେ ସେଇଟା ଖାଇଥାନ୍ତୁ, ଆମେ ଦରକାର ପ୍ରସାଦ, ଭଗବାନ ଯେଉଁଥିରେ ସନ୍ତୁଷ୍ଟ ଆମେ ସେଇଟା ଖାଇବା। ଭଗବାନ ଆମର ସାତ୍ୱିକ ଖାଦ୍ୟ ଗ୍ରହଣ କରିବେ, ତେଣୁ ଆମେ ସାତ୍ୱିକ ଖାଦ୍ୟ ଖାଇବା। ଆମେ ଭେଜିଟେରିଆନ୍ ନୁହଁ କି ନନ୍ ଭେଜିଟେରିଆନ୍ ନୁହଁ, ଆମେ ହେଉଛେ ପ୍ରସାଦଟେରିଆନ୍, ଆମେ ହେଉଛେ ପ୍ରସାଦ, ଆମେ ପ୍ରସାଦ ଗ୍ରହଣ କରୁଛେ। ଭଗବାନ ସାତ୍ୱିକ ଖାଦ୍ୟ ତାଙ୍କୁ ଦିଆଯିବ, ଏ କାଳୀ ଏମାନେ ସବୁ ରହିଛନ୍ତି ଦେବୀମାନେ, ଏମାନେ ସବୁ ତାମସିକ ରାଜସିକ ଖାଦ୍ୟ ଅର୍ପଣ କରାଯିବ, କାହିଁକିନା ଲୋକମାନେ କେମିତି ନହେଲେ ଆସିବେ, କେମିତି ତାଙ୍କର ଉନ୍ନତି କେମିତି ହେବ। ଯେଉଁମାନେ ତମଗୁଣ ରଜଗୁଣ ରହିଛନ୍ତି ସେମାନଙ୍କର ତାଙ୍କର ବୃଦ୍ଧି ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି, ମାଂସ ଖାଇବେ ଏଇଭଳି ଭାବରେ ଖାଇବେ। ଯଥେଷ୍ଟ ଯାଇକି ମାର୍କେଟରୁ କିଣିକି ଆଣି ଖାଇବା କଥା ବର୍ଣ୍ଣନା କରାଯାଏ ନାହିଁ, ଏଇଟା ନିୟମ ନୁହଁ, ଏଇଟା ନିୟମ ବିରୁଦ୍ଧ ଜିନିଷ। ତେଣୁ ଖାଦ୍ୟ ହେଉଛି ମନୁଷ୍ୟର ଖାଦ୍ୟ ହେଉଛି ସାତ୍ୱିକ ଖାଦ୍ୟ, ରାଜସିକ ଖାଦ୍ୟ ତୁମେ ସମସ୍ତେ ଅବଶ୍ୟ ସବୁ ମନୁଷ୍ୟର ଖାଦ୍ୟ, କିନ୍ତୁ ଏଇ ଯେଉଁ ଆମିଷ ଭକ୍ଷଣ ସବୁ ରହିଛି, ଆମିଷ ଭକ୍ଷଣ ଯଦି ମନୁଷ୍ୟର ଖାଦ୍ୟ କିନ୍ତୁ ସେଇଟାକୁ କ'ଣ ସେଇଟାର କଣ୍ଟ୍ରୋଲ କରାଯାଉଛି, କାହିଁକିନା ତୁମେ ସେମାନେ ଆସ୍ତେ ଆସ୍ତେ ସତ୍ୱଗୁଣକୁ ଆସିବେ, ନହେଲେ ସେଇଭଳି ଭାବରେ ଖାଦ୍ୟ ଯଦି ଗ୍ରହଣ କରି ଚାଲିଥାନ୍ତେ ସେଇଭଳି ଭାବରେ ଚାଲିଯିବା, ସେମାନେ ଆଉ ତାଙ୍କର ଇମ୍ପ୍ରୁଭମେଣ୍ଟ କେମିତି ହେବ। ତାଙ୍କର ଉନ୍ନତି ପାଇଁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି। ତେଣୁ ସାତ୍ୱିକ ଖାଦ୍ୟ କ'ଣ, ସାତ୍ୱିକ ଖାଦ୍ୟ ହେଉଛି କ'ଣ ନା ଏଇଟା ଭଗବାନଙ୍କୁ ଆମେ ଅର୍ପଣ କରିବା। ଭଗବାନ କହିଲେ ସେଇଟା ସପ୍ତଦଶ ଅଧ୍ୟାୟ ଆଠ ଶ୍ଳୋକରେ, ଆୟୁ ସତ୍ୱ ବଳା ରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦୟା ଆହାର ସାତ୍ୱିକ ପ୍ରିୟା। ସାତ୍ୱିକ ବ୍ୟକ୍ତିମାନଙ୍କର ଖାଦ୍ୟ ହେଉଛି ଏଇଟା, ସେମାନଙ୍କୁ ଏଇଟା ଭଲ ଲାଗିବ, ମାଛ ମାଂସ ସେମାନେ ଖାଇବେ ନାହିଁ, ଭଲ ଲାଗିବ ନାହିଁ, ତାଙ୍କୁ ଭଲ ଲାଗିବ ନାହିଁ। ଯେଉଁମାନେ ଯାହାର ଗୁଣ ପ୍ରଭାବ ରହିଛି, ତେଣୁ ତାଙ୍କର ସାତ୍ୱିକ ବ୍ୟକ୍ତିମାନଙ୍କର କ'ଣ ଖାଦ୍ୟ ନା ଆୟୁ, ଆୟୁ କହିଲେ ସେ ଖାଦ୍ୟ ଖାଇଲେ, ସାତ୍ୱିକ ଖାଦ୍ୟ ଖାଇଲେ ଚିରଜୀବନ ହେବ, ଜୀବନର ଆୟୁ ଯଦି ଅଛି ବଢ଼ିଯିବ। ଆୟୁ ସତ୍ୱ, ସତ୍ୱ କହିଲେ ଚିତ୍ତ ଧୈର୍ଯ୍ୟ, ଆଉ ସତ୍ୱ ବଳା ରୋଗ, ଚିତ୍ତ ଚିତ୍ତ ଧୈର୍ଯ୍ୟ, ଧୈର୍ଯ୍ୟ ଅଧୈର୍ଯ୍ୟରୁ ଆସ୍ତେ ଆସ୍ତେ ମାନେ ଧୈର୍ଯ୍ୟ ପ୍ରାପ୍ତ ହେବେ, ଧୈର୍ଯ୍ୟଟା ଅଧିକ ହେବ ତାଙ୍କର ସତ୍ୱ, ଆଉ ସତ୍ୱ ମାନେ ହୃଦୟ ଚିତ୍ତ, बड़ा बड़ पहले देह सामर्थ्यम यू सत्व खाद्य सब गुण रही सुखम सुख से प्राप्त सात्विक सुख प्राप्त हे तृप्ति प्रीति अभिरुचि ये सब खाद्य सब कौन सब खाद्य ना गव्य घृत घृत दुग्ध इत्यादि ये सब सात्विक खाद्य देवलोक से कौन किसी ग्रहण करते ना केवल घी मान सब कौन दुग्ध दुग्ध जातीय खाद्य से ग्रहण करती स्नेह सार आ कि ना तर कमी जान लें भागवत वर्णन करना पूर्वभा को आसली बहुत करवाई उर्वशी उर्वशी से कंडीशन करते मुझे खाबी ना हलुआ फल कि खाबी ना गोटे खाद्य खाइबि घी आउ कि ना मेढ़ा दुटे आणिक आसते जो तुम घी गाई तुम ना दुग्ध हो पार ना तो मोर मेढ़ क्षीर हे क्षीर तुम दह घी कर मत खाइब आज खाइबे खाइबि ना दुईट मेढ़ा को रक्षा कर मत घी दब खाया सबुदिन ताहले तो मुझे दुईट कंडीशन में तुम बहुत करी ना बहुत करी ना पुरुर बा हाँ उर्वशी भाई अप्सरा जो आस कौन बहुत करेंगे ये भाव से राजा सी पुरुर बाकर कौन अभाव अच्छी से राजी हेले ये सब कथा घटना रही तेणु से मैंने घी तेणु तर कौन मल ना घी किसी मल न था आम सब अन्य खाद्य खाऊ तेना मल रोचर किसी मल ना अमलान लोकान बोली कह जाए से मल ना ड्रेनेज से किसी ना परिष्कार किसी ड्रेनेज ना स्वर्गलोक जोबले भगवान ये है कपिलदेव कपिलदेव जोबले पत्नी देवहूती बहुत वर्ष काल रही तपस्या कर रही देवहूती राजकन्या स्वयंभू मन पुत्री किंतु किसी कहले ना सेवार लगिक रे कि मागिले ना मोर या दरकार से दरकार या दरकार कर कहले ना आ ये राजकन्या सुंदरी थी आम से दिन कहते गोटे जो कौन गंधर्व आकाश में जाऊे विमान सौंदर्य देख तले पड़गले विमान तले पड़गले रही सौंदर्य किंतु सुखी कलाकाठ हो गले कि खाया ना कि ना बण फलमूल इत्यादि खाई रोचे सी आगा पटा किसी सब ईगला देखिले किए कर्दम मुनि देखिले कर्दम मुनि देखिले मोर पत्नी ये चिन्ह होना एमती होगला चिंता करना भगवान कौन पूजा ध्यान मग्न रही हरे कृष्णा 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 हरे 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 राम हरे तर ध्यान आसला देखिले अरे एमती कहे कौन तुम बरम पटुंडी कौन तुम चाह दरकार कौन कह तुम आवश्यकता पूरण करी ये भाव जो कहले तेणु सी कौन कले ना गोटे विमान तैयारी कले गोटे सेवेन स्टोरी ना के स्टोरी विमान तैयारी कले सी गोटे सहर भाया विमान तैयारी करदे रही वर्णना कर तृतीय स्कंद से वर्णना कर बिंदु सागर रही बिंदु सागर कहले जो तपस्या करुले कर्दम मुनि तपस्या करुले एवं भगवान दस हजार वर्ष धरी तपस्या करते तेणु भगवान से उपस्थित हो गले तपस्या संतुष्ट एवं भगवान ये तपस्या देखी भगवान चक्षु लोतक निर्गत होता तेणु से बिंदु सागर से सृष्टि होगला बिंदु भगवान चक्षु लोतक चक्र लोतक बिंदु सागर पवित्र होगला से बिंदु सागर से कौन कले ना गोटे ये कहदे सब कले कहले तुम ये स्नान कर कहले स्नान करने से बड़े हजार जन दासी बाहर पड़े भितर हाँ सेवा करने दस शतक ना कौन रही कन्या ये बाहर दासी बाहर सेवा करने देवती एवं से जो यहाँ निर्माण करते जो विमान निर्माण करते गोटे सहर भाई हाँ ता सब प्रकार रही जो पक्षी पार सब रही या कराई जे कह जीवंत पक्षी कितु से प्लास्टिक प्लास्टिक तो नुहर ये तैयारी योग बल से लाइव ये नुह पक्षी सब नुहत कि भाव सृष्टि जी कह जीवंत पक्षी एभली रही बहुत सुंदर भाव में सब वर्णना कर तेणु ये जो रही ସେଠି କ'ଣ ହେଇଛି ନା ସେଠି ସବୁ ପ୍ରକାର ଅସୁବିଧା ରହିଛି, ସବୁ ପ୍ରକାର ଔଷଧ ସବୁ ରହିଛି, କିନ୍ତୁ ଲାଟ୍ରିନ୍ ନାହିଁ, ବାଥରୁମ୍ ନାହିଁ। ବାଥରୁମ୍ ଯିବା ଦରକାର ପଡ଼େ ନାହିଁ ତାଙ୍କର। ଅମଳାନ ଲୋକାନ ବୋଲି କୁହାଯାଇଛି ନା, ଭଗବତ ଗୀତାରେ କହିଲେନି ଅମଳାନ ଲୋକାନ, ସେମାନେ ସବୁ ଅମଳ, ସେଠି କୌଣସି ମଳ ନାହିଁ। ଆମର ଯେମିତି ମଳମୂତ୍ର ସବୁ ରହିଛି, ସେସବୁ ତାଙ୍କର ସେସବୁ ନାହିଁ କିଛି। ଆମ ଶିଶୁମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଉଦାହରଣ ଦିଅନ୍ତି, ଯେଭଳି ଭାବରେ ଆମେ ଦେଖୁଛେ ଗଛ ଇତ୍ୟାଦି, ଗଛ ବୃକ୍ଷ ଫୃକ୍ଷ, ସେମାନଙ୍କର କ'ଣ କିଛି ମଳ ବାହାରୁଛି? କିଛି ନାହିଁ ନା। ସେଇଭଳି ଭାବରେ ସ୍ୱର୍ଗ ଲୋକରେ ସେଇଭଳି ଭାବରେ କେଉଁଠୁ ମୁଁ ଲେଖିଥିଲି, କେତେ ଦଶ ଶତକ ବୋଧେ ନା ହଜାରେ କନ୍ୟା ବାହାରିଥିଲେ ତାଙ୍କର ସେବା କରିବା ପାଇଁ, ଏସବୁ ରହିଛି। ତେଣୁ ଏ ହେଉଛି କ'ଣ, ସେ ଏଇଟା ହେଉଛି ସାତ୍ୱିକ ଖାଦ୍ୟ, ସାତ୍ୱିକ ଖାଦ୍ୟ ଘିଅ ଇତ୍ୟାଦି, ଏଇଟା ସାତ୍ୱିକ ଖାଦ୍ୟ, ଏଇଟା ଆୟୁଷ ବଢ଼େଇଦେବ ଆମର, ଆୟୁଷ ସତ୍ୱ ବଳାରୋଗ୍ୟ ସୁଖ ପ୍ରୀତି। ଏଇଟା ହେଉଛି କ'ଣ ଖାଦ୍ୟ ସବୁ ନା, ଦୁଗ୍ଧ, ଦୁଗ୍ଧ ଜାତୀୟ ଖାଦ୍ୟ ସବୁ। କେତେଜଣ କେବଳ ଦୁଗ୍ଧ ପାନ କରି ରହିଯିବେ, ଆଉ କିଛି ଦରକାର ନାହିଁ ତାଙ୍କର। ମହାପ୍ରଭୁଙ୍କ ଲୀଳାରେ ଜଣେ ବ୍ରହ୍ମଚାରୀ ଥିଲେ, କେବଳ ପେୟପାନ କରୁଥିଲେ, ଦୁଗ୍ଧ ପାନ କରୁଥିଲେ, ଆଉ କିଛି ଗ୍ରହଣ କରୁନଥିଲେ। ମହାପ୍ରଭୁ ଯେତେବେଳେ ପ୍ରଥମେ ଶ୍ରୀବାସ ପଣ୍ଡିତଙ୍କର ଗୃହରେ କ'ଣ କୀର୍ତ୍ତନ ଆରମ୍ଭ କରିଥିଲେ, ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ କରିଥିଲେ, ସେତେବେଳେ କାହାକୁ ଆଲାଉ କରାଯାଉନଥିଲା। ଶ୍ରୀବାସ ପଣ୍ଡିତଙ୍କର ଗୃହରେ ରହୁଥିଲା, କାହାକୁ ଏ ହେଉଛି ରାସସ୍ଥଳୀ ବୋଲି କୁହାଯାଏ, ସେଇଟା ହେଉଛି ରାସସ୍ଥଳୀ। କିନ୍ତୁ ଜଣେ ବ୍ରାହ୍ମଣ ବ୍ରହ୍ମଚାରୀ ଶ୍ରୀବାସ ପଣ୍ଡିତଙ୍କୁ ବହୁତ ଅନୁରୋଧ କରିକିରି ସେଦିନ ଲୁଚିକି ରହିଥିଲେ, ସେ କେବଳ ଦୁଗ୍ଧ ପାନ କରି ରହନ୍ତି, ଆଉ କିଛି ଗ୍ରହଣ କରନ୍ତି ନାହିଁ ଖାଦ୍ୟ। ତେଣୁ ତାଙ୍କୁ ସେ ଆଲାଉ କରିଥିଲେ, କିନ୍ତୁ ମହାପ୍ରଭୁ କହିଲେ, ଦୁଗ୍ଧ ପାନ କଲେ କ'ଣ ତୁମେ ମୋତେ ଦେଖିବାର ଯୋଗ୍ୟତା ପ୍ରାପ୍ତ ହୋଇଗଲ? ଏଇଭଳି ଭାବରେ କଥା ରହିଛି। କ'ଣ ସେ କହିଲେ, ଗୋପ 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 ଗୋପୀ ମାନେ ତାଙ୍କର କ'ଣ ଥିଲା, ତପସ୍ୟା କିଛି ଥିଲା, ସେ ମୋତେ କେମିତି ପ୍ରାପ୍ତ ହେଲେ? ଇଏ ଯେଉଁ ରହିଛନ୍ତି ଆମର ହାତୀ, ହାତୀର କ'ଣ କିଛି ଯୋଗ୍ୟ କ'ଣ ଜ୍ଞାନ ଥିଲା, ସେ କେମିତି ମୋତେ ପ୍ରାପ୍ତ ହେଲା? ଏଇଭଳି ଭାବରେ କେତେ କଥା କୁହାଯାଇଛି। ତେଣୁ ଚିନି, ଚିନିଟା ମଧ୍ୟ ଖାଦ୍ୟରେ ଯାଉଛି, ଆମର ବଳଦେବ ବିଦ୍ୟାଭୂଷଣ କହୁଛନ୍ତି, ଏବଂ ଚାଉଳ ଇତ୍ୟାଦି ସବୁ ରହିଛି, ଶାଢ଼ୀ ଧାନ୍ୟ ଇତ୍ୟାଦି, ସୋର ଚାଉଳ ଇତ୍ୟାଦି, ଗୋଧୁମା ଆଦି, ଗୋଧୁମଟା କ'ଣ କେଜାଣି, ଏହି ସାତ୍ୱିକ ବ୍ୟକ୍ତିର ଖାଦ୍ୟ। ରାଜସିକ ବ୍ୟକ୍ତିର ଖାଦ୍ୟ ହେଉଛି କ'ଣ ନା, କଟୁ ଅମଳ ଇତ୍ୟାଦି ସବୁ ଅତି କଟୁ। ଅତି କଟୁ କହିଲେ କ'ଣ, ସାତ ପ୍ରକାର ଖାଦ୍ୟ ଯେଉଁ ରହିଛି, ଏସବୁ ରାଜସିକ ଖାଦ୍ୟ, ଅତି କଟୁ। ତେଣୁ ଅତି କଟୁ କହିଲେ ନିମ୍ବ ଆଦି, ନିମ୍ବ କଟୁ ନିମ୍ବ, କିନ୍ତୁ ନିମ୍ବଟା ଖାଇବା ଦରକାର, କିନ୍ତୁ ଅତି କଟୁ ହେଇଗଲେ ଅସୁବିଧା, ସେଇଟା ରାଜସିକ ଖାଦ୍ୟ। ସେହିଭଳି ଭାବରେ ଖଟା ଜିନିଷ ରହିଛି, ଅତି ଖଟା, ଅତି ଅମ୍ଳ, ଅତି ଲବଣ, ଅତି ଉଷ୍ଣ, ବହୁତ ଗରମ ଗରମ, ଏବଂ ଅତି ତୀକ୍ଷ୍ମ କହିଲେ ଲଙ୍କା ମରିଚ ଇତ୍ୟାଦି, ଲଙ୍କା ମରିଚ ଇତ୍ୟାଦି କିଛି ଖାଇବେ, କିନ୍ତୁ ବହୁତ ଲଙ୍କା ଖାଇବେ ନାହିଁ, ଯେତିକି ଦରକାର ମିନିମମ୍, ଯେତିକି ଦରକାର। ଆଉ ଏଇସବୁ ଚଣକ, ଛୋଲା ଫୋଲା ଯେଉଁ ରହିଛି, ଏଗୁଡ଼ା ସବୁ ମଧ୍ୟ ସେଭଳି ଭାବରେ ନିରସ ଖାଦ୍ୟ, ଏସବୁ ଏ ରାଜସିକ ଖାଦ୍ୟ। ଏବଂ ଜାତ ଦାମ ଗତରସ ପୋତି ପର୍ଯ୍ୟୁଷିତ ଉଚ୍ଚିଷ୍ଟମ ଚା ମଧ୍ୟ ଆହାର ତାମସ ପ୍ରିୟ। ତାମସ ଖାଦ୍ୟ ହେଉଛି କ'ଣ ନା, ଅମେଧ୍ୟ, ଅମେଧ୍ୟ କହିଲେ ମତ୍ସ୍ୟ ମାଂସ ଆଦି, ଯେ ସକଳ ଅମେଧ୍ୟ ଖାଦ୍ୟ ଆମର ଓଡ଼ିଆରେ ବା ପ୍ରଭୁପାଦ ମହାରାଜ ତ ଲେଖିନାହାନ୍ତି ଏଇଟା, କିନ୍ତୁ ଭକ୍ତିମନ ଠାକୁର ଏଇଟା ଲେଖିଛନ୍ତି। ତେଣୁ ଇଏ ହେଉଛି ଅମେଧ୍ୟ କହିଲେ, ଆମର ଗୋଟେ କହିଛନ୍ତି କବି ସୂର୍ଯ୍ୟ ବଳଦେବ ରଥ ଗୋଟେ ରଚନା ଲେଖିଥିଲେ ଗୀତ, ଜନେ ହସିବେ, ତା ଦେହରେ ଗୋଟେ କଥା ଅଛି, କ'ଣ, ବରଜି ବରସେ ଅମେଧ୍ୟ ଗ୍ରାସ, ବରଜି ବରସେ ଅମେଧ୍ୟ ଗ୍ରାସ, ବରଜି ବରସେ ଦେହି ମାନସ, ଦେହେ ମନ୍ଦାଗ୍ନି ରଜ ଲଗାଇ, ଗ୍ରାମ ସୁକର କି ହୋଇବ ଗାଈ। ବରଜି ବରସେ ଦେହି ମାନସ, ବରଜୀବ, ବରଜୀବ ହେଉଛି ଶ୍ରେଷ୍ଠ ଜୀବ, ହେଉଛି ଦାଭି, ତାହାର ରସ କହିଲେ ଗୋରସ, ସମ୍ବଲପୁରରେ ଗୋରସ ବୋଲି କହନ୍ତି, ଆମ ସେପଟେ କ୍ଷୀର ବୋଲି କହନ୍ତି ବା ଦୁଧ ବୋଲି କୁହନ୍ତି, କିନ୍ତୁ ସମ୍ବଲପୁରରେ ଗୋରସ ବୋଲି କୁହନ୍ତି। ବରଜୀବ ରସ ଦେଇ ମାନସ, ଏଇଟାକୁ ଏ ଗୋରସ ସବୁବେଳେ ସେ ପାନ କରିବ ଦେଇ ମାନସ, ଏବଂ ବରଜୀ ବରସ ଅମେଧ୍ୟ ଗ୍ୟାସ, ବରଜୀ ବରସ କହିଲେ ବର୍ଜନ କରି ଗୋଟେ ବର୍ଷ କାଳ ବର୍ଜନ କରିକି ଅମେଧ୍ୟ ବିଷ୍ଠା ଯଦି ବର୍ଜନ କରିକି ଗ୍ରାମ ଶୁକରିକି ହୋଇବ ଗାଈ ଦେହ ମନ୍ଦାକିନି ରଜାକୁ ଲଗାଇ ଦେହରେ ଗଙ୍ଗାର ରଜକୁ ଲଗାଇବ, ଗଙ୍ଗାର ନଦୀର ଗଙ୍ଗା ରହିଛି ନଦୀର ଯେଉଁ ବାଲି ରହିଛି ସେ ବାଲିରେ ଗଡ଼ିବ, ସେ ସବୁ କଙ୍କର ସବୁବେଳେ ଗଡ଼ୁଛି ନା, ତେଣୁ ଦେହ ମନ୍ଦାକିନି ରଜାବେଳେ ଗ୍ରାମ ଶୁକରିକି ହୋଇବ ଗାଈ ଜହ୍ନେ ହସିବେ ଏଇ ତେ ଫଳ ଏବେ ସୂର୍ଯ୍ୟ ଫଳଦେବ ରଥ ଏ ଅମେଧ୍ୟ କଥା କୁହାଯାଇଛି, ଏ ଅମେଧ୍ୟ ହେଉଛି ତାମସିକ ଗୁଣ ତାମସିକ ଖାଦ୍ୟ, ତେଣୁ ଏଇଭଳି ଭାବରେ ଖାଦ୍ୟ ମନୁଷ୍ୟର ଖାଦ୍ୟ ହେଉଛି ସାତ୍ୱିକ ଖାଦ୍ୟ ସେ ଖାଇବା କଥା, କାରଣ ଆମେ ଯଦି ଭଗବାନ କହିଥାନ୍ତେ ଆମେ ସାତ୍ୱିକ ରାଜସିକ ଭଗବାନ ଭକ୍ତ ସିଏ ସାତ୍ୱିକ ନୁହେଁ କି ରାଜସିକ ନୁହଁ ତାମସିକ ନୁହଁ, ସିଏ ହେଉଛି ଭଗବାନ ଯାହା ଚାହିଁବେ, ଆମର ଜଣେ ରୂପବାନ ମହାରାଜ କହନ୍ତି ଆମ ଗୃହକୁ ଜଣେ ଆସିଛନ୍ତି ଆମେ ଯେଉଁ ଖାଦ୍ୟ କରିବା ତାଙ୍କୁ ପଚାରିବା କ'ଣ ସେ ଚାହୁଁଛନ୍ତି ବା କ'ଣ ତାଙ୍କର ଫେଭରାଇଟ୍ ଫୁଡ଼୍, ସେଇ ଅନୁସାରେ ଆମେ କରିବା, ଆମର ଇଚ୍ଛା ଅନୁସାରେ ଦେବା ନାହିଁ, ତେଣୁ ଭଗବାନଙ୍କୁ ଯେତେବେଳେ ଆମେ ଭୋଗ ଲଗେଇବା ଭଗବାନ ମୋତେ କହୁଛନ୍ତି ମୋତେ ଏଇ ଖାଦ୍ୟ ଦିଅ ମୋର ଏଇଟା ଫେଭରାଇଟ୍ କ'ଣ ପାତ୍ରଙ୍କ ପୁଷ୍ପଂ ଫଳନ୍ତୁ ଯେଉଁ ଭକ୍ତାପୁର ଅଛନ୍ତି ଭଗବତ ଗୀତାରେ କହିଲେ ଭାଗବତ ମଧ୍ୟ କହିଲେ କଥା ଏ ଶ୍ଳୋକଟି, ତେଣୁ ଭଗବାନ ଏ ସାତ୍ୱିକ ଖାଦ୍ୟ ଗ୍ରହଣ କରନ୍ତି, ତେଣୁ ଏଇସବୁ ଖାଦ୍ୟ ଭଗବାନ ଏଇସବୁ ଖାଦ୍ୟ ଏଇ ସତ୍ୱଗୁଣରେ କ'ଣ ହେବ ନା ଆୟୁ ସତ୍ୱ ବଳା ରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ରସ୍ୟା ସ୍ନିଗ୍ଧା ସ୍ଥିର ଆୟୁଷ ବଢ଼ିବ ବଳ ବଢ଼ିବ ହୃଦୟ ଶୁଦ୍ଧ ହେବ ଏଇସବୁ ରହିଛି ଖାଦ୍ୟ, ଏ ଖାଦ୍ୟ ମାଧ୍ୟମରେ ଜଣେ କେତେ ଉନ୍ନତି କରିପାରିବ, ତେଣୁ ଭକ୍ତିମନ ଠାକୁର ସବୁବେଳେ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏଇ ମନ୍ତ୍ରଟି ପାଠ କରନ୍ତି, ମହାପ୍ରସାଦ ଗୋବିନ୍ଦେ ନାମ ବ୍ରହ୍ମଣୀ ବୈଷ୍ଣବେ ସ୍ୱଳ୍ପ ପୁଣ୍ୟ ଗତାଙ୍ଗ ରାଧନ ବିଶ୍ୱାସ ନେବେ ଯାଏତେ ଶରୀର ଅବିଦ୍ୟ ଜାଲ ଜଡ଼େନ୍ଦ୍ରିୟ ତାହେ କା ଜୀବ ଫେଲେ ବିଷୟ ସାଗରେ ତାହାର ମଧ୍ୟ ଜୁହାତି ଲୋଭମୟ ସୁଧୁର୍ମତି ତାକୁ ଯେ ତାହା କଠିନ ସଂସାରେ, ଏ ଜୁହାର ଯେଉଁ ରହିଛି ବେଗ ରହିଛି ତାକୁ ଜିତିବା ଏତେ ସହଜ ନୁହଁ, ଲୋକମାନେ ଜାଣନ୍ତି ନାହିଁ ଜୁହାର ବେଗରେ ସବୁ ବିଭିନ୍ନ ପ୍ରକାର ଆମିଷ ଭକ୍ଷଣ କରୁଛନ୍ତି ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି, ଏ ଜୁହାର ବେଗ ଜୁହା ହେଉଛି ଲୋଭମୟ ସୁଧୁର୍ମତି, ସବୁ ଯେଉଁ ଆମର ଇନ୍ଦ୍ରିୟ ରହିଛି ପାଞ୍ଚ ପ୍ରକାର ଇନ୍ଦ୍ରିୟ ରହିଛି ପାଞ୍ଚଟି ବିଷୟ ରହିଛି ସେଥିପାଇଁ ପାଞ୍ଚ ପ୍ରକାର ଇନ୍ଦ୍ରିୟ ରହିଛି, ଜୁହା ଗୋଟେ ଇନ୍ଦ୍ରିୟ ଯେଉଁଟା ଟୁ ଇନ୍ ୱାନ୍ କ'ଣ ଟୁ ଇନ୍ ୱାନ୍ ସେଇଟା ହେଉଛି କ'ଣ ନା ସେଇଟା ଜ୍ଞାନେନ୍ଦ୍ରିୟରେ ଯିବ ଏବଂ କର୍ମେନ୍ଦ୍ରିୟରେ ମଧ୍ୟ ଯିବ, ଜ୍ଞାନେନ୍ଦ୍ରିୟରେ କେମିତି ଯିବ ନା ଏ ଯେଉଁ ରସନା ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁକି ରସନା ଯେଉଁ ଆମେ ଖାଦ୍ୟ ଗ୍ରହଣ କରୁଛେ ରସନା ଟେଷ୍ଟ ପାଇଁ ମାଟି ହାଣ୍ଡି ମାଂସ ଏଇଟା ଲେଖି ଯେଉଁମାନେ ଜୁହାର ରସନା ରହିଛି ସେମାନେ ଯେବେ ବହୁତ ବାଟ ଯାଉଛନ୍ତି ସେଇ ଖାଦ୍ୟ ଖାଇବା ପାଇଁ, ଏହି ବହୁତ ବଢ଼ିଆ ଖାଦ୍ୟ ରହିଛି ଚିକେନ ମଟନ କରିକିରି ଜୁହାର ଯେଉଁ ରହିଛି ବେଗ ରହିଛି ତାକୁ ସମ୍ଭାଳି ପାରୁନାହାନ୍ତି, ଜୁହାର ବେଗ ସମ୍ଭାଳିବା ଏତେ ସହଜ ନୁହଁ, ଆଉ ନିଶାଦ୍ରବ୍ୟ ଯେଉଁ ରହିଛି ଆମିଷ ଭକ୍ଷଣ ବା ନିଶାଦ୍ରବ୍ୟ ସବୁ ରହିଛି ମଦ ଇତ୍ୟାଦି ଏଇଟାକୁ ମଧ୍ୟ ମଦ ବିଡ଼ି ସିଗରେଟ୍ କନ୍ଦେଇ କରିକି ରହିଛି ଯେଉଁ ଏ ଜୁହାର ବେଗ ରହିଛି ଆକୁ ଜଣେ ଦମନ କରିପାରିବେ ନାହିଁ, ତା ପାଇଁ ବହୁତ ପ୍ରକାର ଆଜିଟେସନ୍ ହେଉଛି ବିଭିନ୍ନ ପ୍ରକାର ଚାଲିଛି ସବୁ ପ୍ରକାର କିନ୍ତୁ କରିପାରୁନାହାନ୍ତି, ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାକୁ 1965 ମସିହାରେ ସେ ସମୟରେ ସେଠାରେ ଚାଲିଥିଲା ହିପି ମୁଭମେଣ୍ଟ ଚାଲିଥିଲା, ଲୋକମାନେ ସବୁ ଡ୍ରଗ୍ ଆଡିକ୍ଟ ହୋଇକି ରହୁଥିଲେ ଏବଂ ଆମେରିକା ସରକାର ଯେତେ ଖର୍ଚ୍ଚ କଲେ ମଧ୍ୟ ତାଙ୍କ ପାଇଁ ବହୁତ ପ୍ରକାର ଚିକିତ୍ସା କଲେ ମଧ୍ୟ ସେମାନେ ଭଲ ହୋଇପାରୁନଥିଲେ, ଡ୍ରଗ୍ ଆଡିକ୍ଟ ହୋଇକି ନିଶାରେ ସବୁବେଳେ କ'ଣ ରାସ୍ତାରେ ଗଡ଼ୁଥିଲେ, କିନ୍ତୁ ପ୍ରଭୁପାଦ ମହାରାଜଙ୍କ ମୁଭମେଣ୍ଟରେ ଯେତେବେଳେ ସେମାନେ ଯୋଗ ଦେଲେ ତାଙ୍କର ଜୀବନ ବଦଳିଗଲା, ସବୁ ତ୍ୟାଗ କରିଦେଲେ, ତେଣୁ ଆମର ଇସ୍କନରେ ରହିଛି ଚାରୋଟି ନିୟମ ରହିଛି ଦ୍ୟୁତଙ୍କ ପାହାଙ୍କ ସ୍ତ୍ରୀଙ୍କ ସୁନା ଇଏ ହେଉଛି ଅଧର୍ମର ସ୍ଥାନ, ତେଣୁ ଏଇଟାକୁ ତ୍ୟାଗ କରିବାକୁ ପଡ଼ିବ, ଆମେ ଭଗବତ ରାଜ୍ୟରେ ଅଗ୍ରଗତି କରିବା ଏଇଭଳି ଭାବରେ ଲୋଫ ରହିକିରି ଯିବା ସେଠିକି, ତେଣୁ ଏସବୁ ସୁନ୍ଦର ଭାବରେ କ'ଣ ଭଦ୍ର ଭାବରେ ଏଇଭଳି ବ୍ୟବହାର କରିବାକୁ ପଡ଼ିବ, ଏଇ ଖାଦ୍ୟ ଯେଉଁ ରହିଛି ଯେଉଁ ଆମିଷ ଭକ୍ଷଣ ଇତ୍ୟାଦି ଯେଉଁ ଜୁହାର ବେଗ ରହିଛି ଆକୁ ଲୋକମାନେ ଜାଣନ୍ତି ନାହିଁ କେମିତି ତାକୁ କଣ୍ଟ୍ରୋଲ କରାଯିବ, ନିଜ ଚେଷ୍ଟାରେ କରିପାରିବେ ନାହିଁ। ଭଗବଦ୍ଗୀତାରେ କହିଲେ ଭଗବାନ କ'ଣ କହିଲେ, ଦ୍ୱିତୀୟ ଅଧ୍ୟାୟରେ କହିଲେ, ରସବର୍ଜଙ୍କ ରସ ପିଅସ୍ୟ ପରମ ଦୁଷ୍ଟ ନିବର୍ତ୍ତନ୍ତି। ବହୁତ ଲୋକ ଚେଷ୍ଟା କରନ୍ତି ଏଇସବୁ ଇନ୍ଦ୍ରିୟମାନଙ୍କୁ ଦମନ କରିବା ପାଇଁ, ରସ ଯେଉଁ ରହିଛି ଭଲ ଖାଦ୍ୟ ଗ୍ରହଣ କରିବେ ନାହିଁ, ନ କଲେ କ'ଣ ହେବ, କିନ୍ତୁ ତାଙ୍କର ରହିଛି ସେଇଟା ମନରେ, ସେଇଟା ସୁପ୍ତ ଭାବରେ ରହିଛି। ଯଦି ଗୋଟେ ହାୟର ଟେଷ୍ଟ ନ ପାଇବେ ତାହେଲେ ଲୋୟର ଟେଷ୍ଟକୁ ଛାଡ଼ତ୍ୟାଗ କରିପାରିବେ ନାହିଁ। ତେଣୁ ଆମେ ଏ ଜୁହାର ଯେଉଁ ରହିଛି ଜ୍ଞାନ, ଜ୍ଞାନ ରୂପକ ଜ୍ଞାନେନ୍ଦ୍ର ଭଳି କାର୍ଯ୍ୟ କରୁଛି, ଏଇ ରସନା ଗ୍ରହଣ କରୁଛି, ଏଇସବୁ ଖାଦ୍ୟ ଯେଉଁ ରହିଛି ଆମେ ଯେତେବେଳେ ଭଗବାନ ପ୍ରସାଦ ପ୍ରାପ୍ତ ହେବା, ଆସ୍ତେ ଆସ୍ତେ ସେସବୁ ଅନ୍ୟ ଖାଦ୍ୟ ପ୍ରତି ଆଗ୍ରହ ଆସିବ ନାହିଁ, ଗୋଟେ ହାୟର ଟେଷ୍ଟ ଆମେ ପ୍ରାପ୍ତ ହେବା। ସେହିଭଳି ଭାବରେ ଜୁହାର ଯେଉଁ ରହିଛି କହିବାର ବେଗ, ବାଚ ବେଗ, କହିବାର ବେଗ, ଇଏ ହେଉଛି କ'ଣ, ଇଏ ହେଉଛି କର୍ମେନ୍ଦ୍ରିୟ, କର୍ମେନ୍ଦ୍ରିୟ ଭଳି କାର୍ଯ୍ୟ କରୁଛି, ଏଇଟା କଥା କହିବାର ବେଗ ସମସ୍ତଙ୍କର ରହିଛି। କିନ୍ତୁ ଆମେ ଯେତେବେଳେ ଭଗବାନ କଥା କହିବା, ଭଗବାନ ନାମ ଉଚ୍ଚାରଣ କରିବା, ସେତେବେଳେ ଆଉ ଅନ୍ୟ କଥା କହିବାର ଆବଶ୍ୟକତା ପଡ଼ିବ ନାହିଁ, ଜୁହାର ବେଗଟା କଣ୍ଟ୍ରୋଲ ହୋଇଯିବ। ଭଗବାନ ନାମ କହିକିରି ବା ଭଗବାନଙ୍କର କଥା କହିକିରି ଜୁହାର ବେଗ ଆମେ କଣ୍ଟ୍ରୋଲ କରିପାରିବା। ତେଣୁ ଏଇସବୁ ଖାଦ୍ୟ ଯେଉଁ ରହିଛି ସାତ୍ୱିକ ଖାଦ୍ୟ, ଏଇଟା ହେଉଛି ମନୁଷ୍ୟର ଖାଦ୍ୟ, ହେଉଛି ସାତ୍ୱିକ ଖାଦ୍ୟ, ରାଜସିକତା ବା ଅନ୍ତପକ୍ଷେ ଆମିଷ ଭକ୍ଷଣଟା ଏଇଟା ମନୁଷ୍ୟର ନୁହଁ, ଏଇଟା ରହିଛି ବହୁତ ପ୍ରକାର କଥା ରହିଛି ଆଦରେ। ଯେଉଁମାନେ ଜୁହାରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ଆମିଷାସୀ, ଯେଉଁମାନେ ଓଠରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ନିରାମିଷାସୀ। ଡାକ୍ତରମାନେ ସବୁ କହିବେ ବହୁତ ପ୍ରକାର ଆମର ଶରୀର ଯେଉଁ ଗଠନ ହେଇଛି ତା ଦେହରେ ଆମର ନିରାମିଷ ବା ସାତ୍ୱିକ ଖାଦ୍ୟ ଗ୍ରହଣ କରିବା ପାଇଁ ଆମର ବ୍ୟବସ୍ଥା ହେଇଛି ଶରୀର, କିନ୍ତୁ ଆମେ ଖାଉଛେ। ତେଣୁ ଆମର ବେଦରେ ସେଥିପାଇଁ କୁହାଯାଇଛି ଆସ୍ତେ ଆସ୍ତେ ସେମାନେ ସବୁ ସତ୍ୟଗୁଣକୁ ଆସିବେ, ସତ୍ୟଗୁଣକୁ ଆସିବେ, ଆସିଲେ ତାଙ୍କ ଜୀବନର ଅଗ୍ରଗତି କରିପାରିବେ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ପୁଣି ପଶୁପକ୍ଷୀ ରହିବେ କି, ଯଦି ସେ ଗୋଟେ କାର୍ଯ୍ୟ ନ କଲେ ତାକୁ ପୁଣି ପଶୁ ହେଇଯିବେ। ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ପ୍ରତିଷ୍ଠା, ଅଧ ଗଛନ୍ତି ତାମସା। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ପୁଣି ସେଇ ପୁଣି ପଶୁ ହେଇଗଲେ, ମାଙ୍କଡ଼ରୁ ହେଇଥିବେ ମନୁଷ୍ୟ ପୁଣି ମାଙ୍କଡ଼ ହେଇଗଲେ, ଆଉ ଭଗବତ ଧାମକୁ ଆଉ କ'ଣ ସେମାନେ ଯିବେ। ତେଣୁ ଏଇ ଯେଉଁ ଖାଦ୍ୟ ସବୁ ରହିଛି ଭଗବାନ ବ୍ୟବସ୍ଥା କରିଛନ୍ତି, ଖାଦ୍ୟ ତିନି ପ୍ରକାର ଖାଦ୍ୟ ରହିଛି, ତିନି ପ୍ରକାର ଲୋକମାନଙ୍କ ପାଇଁ ତିନି ପ୍ରକାର ଖାଦ୍ୟ ରହିଛି। କିନ୍ତୁ ଆସ୍ତେ ଆସ୍ତେ ଏ ଯେଉଁ ଆମିଷ ଭକ୍ଷଣ ଯେଉଁ ରହିଛି ବ୍ୟବସ୍ଥା ବେଦରେ ବର୍ଣ୍ଣନା କରାଯାଇଛି, ଏଇଟା ଲୋକମାନେ ବୁଝିପାରିବେ ନାହିଁ। ସେଥିପାଇଁ ଭଗବାନ ଆସିଲେ ବୁଦ୍ଧଦେବ, ବୁଦ୍ଧଦେବ ଆସିକି ବେଦକୁ ନିନ୍ଦା କଲେ, ଲୋକମାନେ କେବଳ ବେଦର ଦୁହାଇ ଦେଇକରି ଆମିଷ ଭକ୍ଷଣ କରୁଥିଲେ। ଆଜି କାଳୀ ପୂଜାରେ ଆଜି ଖାଲି ସେଇ କଥା ଆସୁଛି, କାଳୀଙ୍କର କୃପା ଆସିଛ, ଖାଲି ସେଇ କଥା ଆସୁଛି। ମୁଁ ଚିନ୍ତା କରିଥିଲି ଗୋଟେ ଭାବରେ କହିବେନି, ଭାଗବତ କଥା ତ ରହିଛି ଆମ ପାଖରେ ନୋଟ୍ ସବୁ ରହିଛି, ଗୋଟେ ପରେ ଗୋଟିଏ ଶ୍ଳୋକ କହିବା, ମୁଁ ଚିନ୍ତା କରିନଥିଲି କ'ଣ କହିବେନି। ଆଜି କାଳୀଙ୍କ ପୂଜା ଆଉ ସେଇସବୁ କଥା ଆସିଲା, ଲୋକମାନେ ଏଇସବୁ କରିବେ ଆମିଷ ଭକ୍ଷଣ କରିବା ପାଇଁ, କାଳୀଙ୍କ ମାଧ୍ୟମରେ ଏସବୁ ଦେଇକରି ସେମାନେ ଖାଇବେ ଆସ୍ତେ, ଆର ଉଦ୍ଦେଶ୍ୟ ହେଉଛି ସେମାନେ ସତ୍ୟଗୁଣକୁ ଆସିବେ। ସେଥିପାଇଁ ବେଦରେ ଏଇଟା ବ୍ୟବସ୍ଥା କରେ, ସେଥିପାଇଁ ନାରଦ ମୁନି କହିଲେ ତୁମେ ଯେଉଁ ଶାସ୍ତ୍ର ରଚନା କଲ ଯୁଗୁପ୍ସିତମ, ଏଇଟା ନିନ୍ଦନୀୟ ଶାସ୍ତ୍ର ରଚନା କଲ, ଲୋକମାନେ ବୁଝିପାରିବେ ନାହିଁ। ତେଣୁ ବେଦର ଦୁହାଇ ଦେଇକରି ଲୋକମାନେ କେବଳ ମାଂସ ଆହାର କରିବେ। ତେଣୁ ଭଗବାନ ଆସିଲେ ବୁଦ୍ଧଦେବ ରୂପରେ ଆସିକରି ଏଇଟା ବନ୍ଦ କଲେ, ବେଦକୁ ମାନିଲେ ନାହିଁ, ଏସବୁ କାରଣ ସବୁ ରହିଛି। ଆଜିର ଲେକ୍ଚର ହେଉଛି ଆମର କାଳୀ ସ୍ପେଶାଲ, ଆଜି ବୋଧେ କାଳୀ ପୂଜା, ଯାହା ହଉ ଭଗବାନଙ୍କ କୃପାରୁ ଏସବୁ କଥା ଆସିଗଲେ। ସେହିଭଳି ଭାବରେ ଭଗବାନ କେବଳ ସାତ୍ୱିକ ଖାଦ୍ୟ ଗ୍ରହଣ କରନ୍ତି। ପ୍ରଭୁପାଦ ମହାରାଜ ଭଗବାନ ଯଦି କହିବେ ମୋର ଦରକାର ମାଂସ, ତାହେଲେ ଆମେ ମାଂସ ଖାଇବା, ଆମେ ଭଗବାନ ଯେଉଁଥିରେ ସନ୍ତୁଷ୍ଟ ଆମେ ସେଇଟା କରିବା। ଯେମିତି ଆମେ ଉଦାହରଣ ଦେବା, ସମସ୍ତେ ସାଧାରଣ ଲୋକମାନେ କହିବେ ଅହିଂସା, ଅହିଂସା ପରମ ଧର୍ମ, ସାତରେ ମଧ୍ୟ କୁହାଯାଇଛି ଅହିଂସା ପରମ ଧର୍ମ। କିନ୍ତୁ ଯଦି ଭଗବାନ କହିଲେ ନା ତୁମେ ହିଂସା କର, ଅର୍ଜୁନକୁ ଯେତେବେଳେ କହିଲେ ତୁମେ ହିଂସା କର, ଅର୍ଜୁନ ଚିନ୍ତା କରୁଥିଲେ ପ୍ରଭୁ ଅହିଂସା ପରମ ଧର୍ମ, ହିଂସାଟା ନୁହଁ ଅହିଂସାଟା ଅଧର୍ମ ହେବ। ଏଇଭଳି ଭାବରେ ଭଗବଦ୍ଗୀତାର ଉପସ୍ଥାପନ ହେଲା, ତାପରେ ଜାଣିଲେ ଭଗବାନ ଯାହା ଚାହିଁବେ ସେଇଟା ହିଁ ଧର୍ମ। ଭଗବାନଙ୍କ ଉଦ୍ଦେଶ୍ୟରେ ବା ଶାସ୍ତ୍ର ଗୋଟେ ଶ୍ଳୋକ ଅଛନ୍ତି, ମନିମିତ୍ତମ କିୟତମ ପାପମ ପୁଣ୍ୟ କଳ୍ପତେ, ଭଗବାନ ପାଇଁ ଯଦି ଗୋଟେ ପାପ କାର୍ଯ୍ୟ କରାଗଲା ସେଇଟା ପୁଣ୍ୟରେ ପରିଣତ ହୋଇଯିବ। କିନ୍ତୁ ଭଗବାନଙ୍କୁ ଯେତେ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କରାଯାଉ ନାହିଁ ପାପ କର୍ମ ମଧ୍ୟ ପୁଣ୍ୟକର୍ମ ମଧ୍ୟ ପାପରେ ପରିଣତ ହୋଇଯିବ, ଭଗବାନଙ୍କ ଉଦ୍ଦେଶ୍ୟରେ ହେଉ ନାହିଁ। ଏଭଳି ଭାବରେ ଶ୍ଳୋକଟେ ଅଛନ୍ତି ଭାଗବତ ଶାସ୍ତ୍ରରେ। ତେଣୁ ଭଗବାନ ଯେଉଁଟା ଚାହିଁବେ ସେଇଟା ହେଉଛି ଧର୍ମ। ଭଗବାନ ଆମର ଖାଦ୍ୟ ଗ୍ରହଣ କରିବେ ଏଇଟା ଦିଅ, ଏଇଟା ମୋତେ ହିସା ହେଉଛି। ହଁ, ଆମେ ଯେଉଁ ସାତ୍ୱିକ ଖାଦ୍ୟ ଖାଉଛେ, କେତେଜଣ ସେଇଟା ପ୍ରଶ୍ନ ପଚାରନ୍ତି, ସେମାନେ ବୁଝିପାରନ୍ତି ନାହିଁ। ସେ କହୁଛି ଆମେ ମାରିକି ଖାଇଲୁ କ'ଣ, ଜୀବ ମାରିକି ଖାଇଲୁ ବୋଲି ତମେ କହୁଛ, ଆମେ ମାଂସ ଖାଇଲୁ ବୋଲି ତମେ ଯେଉଁ ଜୀବ ଯେଉଁ ପଶୁ ପାଇଁ ଯେଉଁ ବୃକ୍ଷଲତା ସବୁ ହତ୍ୟା କରୁଛ, ସେଇଟା କ'ଣ ଏଇଟା ହେଉନି, ହତ୍ୟା ହେଉନାହିଁ, ବୁଝିପାରନ୍ତିନି, ତଫାତ୍ ବୁଝିପାରନ୍ତି ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି, ଭଗବାନ ଯଦି କହିବେ ଆମେ ମାଂସ ଦିଅ ମୋତେ ଦିଅ, ତାହେଲେ ଜୀବ ମଧ୍ୟ ହତ୍ୟା କରିଥାନ୍ତି। ଭଗବାନ କହିଲେ ମୋତେ ଏଇଟା ଦିଅ, ଆମେ ସେଇଟାକୁ ହତ୍ୟା କରୁ, କ'ଣ ହେଲା ହତ୍ୟା କରୁ, ସେ ଭଗବାନ ପାଇଁ ଉଦ୍ଦେଶ୍ୟ କରାଗଲା, ମନିମିତ କିଏ ତ ପାପଂ ପୁଣ୍ୟାୟ କଳ୍ପତେ। ଏବଂ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଯେ ଯଜ୍ଞ ଶ୍ରେଷ୍ଠା ସୁମ ସନ୍ତୋ ମୁଜ୍ୟନ୍ତେ ସର୍ବକ୍ରୀ ବିଷୟ ଭୁଞ୍ଜନ୍ତେ ତୁ ଏବଂ ପାପ ଆଜି ପଚନ୍ତି ଆତ୍ମ କାରଣାତ୍। ନିଜ ପାଇଁ ଶତକଡ଼ା 99 ଭାଗ ଲୋକ ଆଜିର ଦୁନିଆରେ ଆମେ ଦେଖିବା ସାରା ପୃଥିବୀରେ 780 କୋଟି ଲୋକ ଅଛନ୍ତି, କେତେଜଣ ନିଜ କେତେଜଣ ଭଗବାନଙ୍କ ଉଦ୍ଦେଶ୍ୟରେ ରୋଷେଇ କରୁଛନ୍ତି? ଶତକଡ଼ା 99 ଭାଗ ଲୋକ ନିଜ ପାଇଁ ରୋଷେଇ କରୁଛନ୍ତି, ସାତ୍ୱିକ ହୁଅନ୍ତୁ ବା ତାମସିକ ହୁଅନ୍ତୁ, ନିଜ ପାଇଁ ରୋଷେଇ କରୁଛନ୍ତି। ଭଗବାନ କହିଲେ ତୁମେ ନିଜ ପାଇଁ ରୋଷେଇ କରୁଛ ମାନେ ତୁମେ ପାପ ହିଁ ଭକ୍ଷଣ କରୁଛ, ସାତ୍ୱିକ ଖାଦ୍ୟ ହଉ ବା କ'ଣ ତାମସିକ ଖାଦ୍ୟ ହଉ, ତୁମେ ପାପ ହିଁ ଭକ୍ଷଣ କରୁଛ। କିନ୍ତୁ ଯଦି ସେଇ ଖାଦ୍ୟ ଆମେ ଭଗବାନଙ୍କୁ ଅର୍ପଣ କଲେ ତାହେଲେ ସେଇଟା ମୁଚ୍ଛନ୍ତି ସର୍ବକ୍ରୀ ବିଷୟ, ସବୁ ପ୍ରକାର ପାପରେ ମୁକ୍ତ ହେଇଗଲେ। ତେଣୁ ଏଇଟାକୁ ଇଏ ଯେଉଁ ବହୁତ ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି, ଏଇଟା ସମସ୍ତେ ବୁଝିପାରିବେ ନାହିଁ, ସେମାନେ କହିବେ କ'ଣ ଅସୁବିଧା ଅଛି, ତୁମେ ସେଇଟାକୁ ତାକୁ ମାରୁଛ ଆମେ ଆଙ୍କୁ ମାରୁଛୁ, ତଫାତ୍ କ'ଣ ଅଛି, ଏଇଭଳି ଭାବେ କହିବେ ସେମାନେ, ବୁଝିପାରିବେ ନାହିଁ। ଯେଉଁଭଳି ଯେଉଁଭଳି ଖାଦ୍ୟ ଯେଉଁଭଳି ଭାବରେ ଖାଦ୍ୟ ଖାଇବେ ତାଙ୍କର ସେଇଭଳି ଭାବରେ ମଧ୍ୟ ବୁଦ୍ଧି ହେବ, ଆଉ ମସ୍ତକ ସେଇଭଳି ଭାବେ ମସ୍ତିଷ୍କ ହେବ। ତେଣୁ ଏ ଯେଉଁ ସାତ୍ୱିକ ଖାଦ୍ୟ ଯେଉଁ ଗ୍ରହଣ କରୁଛନ୍ତି, ବିଶେଷ ଭାବରେ ଭଗବାନ ପ୍ରସାଦ ଯେତେବେଳେ ଗ୍ରହଣ କରୁଛନ୍ତି, ତାଙ୍କର ସୂକ୍ଷ୍ମ ସବୁ ଶରୀରରେ ମସ୍ତକରେ ସେ ସୂକ୍ଷ୍ମ କ'ଣ ନର୍ଭ ସବୁ ହେଉଛି, ସୂକ୍ଷ୍ମ ନର୍ଭ ସବୁ ରହୁଛି, ଯାହାଫଳରେ କି ଏ ଭଗବତ ତତ୍ତ୍ୱକୁ ସେମାନେ ବୁଝିପାରିବେ। ତତ୍ତ୍ୱକୁ ବୁଝିବା ପାଇଁ ସୂକ୍ଷ୍ମ ଜ୍ଞାନ ଦରକାର, ସୂକ୍ଷ୍ମ ନର୍ଭ କ'ଣ କହନ୍ତୁ ଓଡ଼ିଆରେ, ସେ ଯେଉଁ ରହିଛି ସେଇଟା ହେବ ଏଇ ପ୍ରସାଦ ପ୍ରାପ୍ତ ହେଲେ, ପ୍ରସାଦ ପାଇଲେ ସେସବୁ ସୂକ୍ଷ୍ମ ତତ୍ତ୍ୱ ସବୁ ନର୍ଭ ସବୁ ସୃଷ୍ଟି ହେବ ମସ୍ତକରେ, ଯାହାଫଳରେ କି ଏ ଭଗବତ ତତ୍ତ୍ୱକୁ ସୂକ୍ଷ୍ମ ତତ୍ତ୍ୱ ବହୁତ ସୂକ୍ଷ୍ମ, ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାମ, ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ବୁଝିପାରିବେ, ମହାଜନ ଜନ ଗତସ ପନ୍ଥା, ଅତି ସହଜରେ ଜଣେ ଜାଣିପାରିବେ ନାହିଁ। ତେଣୁ ଯାହା ବି ହେଉ, ଭଗବାନ ଏଇଭଳି ଭାବରେ ତାଙ୍କୁ ତାଙ୍କୁ ପ୍ରସାଦ ପ୍ରଦାନ କଲେ, ଖାଦ୍ୟ ପ୍ରଦାନ କଲେ, ତାଙ୍କୁ ଭୁକ୍ତବନ୍ତମ ବିଶ୍ରାନ୍ତମ, ଖାଦ୍ୟ ଗ୍ରହଣ କଲା ପରେ ଟିକିଏ ବିଶ୍ରାମ ରହିବେ, ସେ ଏତେ ଦୂରରୁ ଆସିଛନ୍ତି ମଧ୍ୟ, ଏତେ ଦୂରରୁ ଆସିଛନ୍ତି, ତେଣୁ ଖାଦ୍ୟ ଗ୍ରହଣ କଲା ପରେ ତାଙ୍କୁ ଭୁକ୍ତବନ୍ତମ ଭଗବାନ ଭୁକ୍ତ, ଭୁକ୍ତ କହିଲେ ଭୋଗ, ଭୋଗରୁ ଭୁକ୍ତ ଆସୁଛି, ଭୋଗ ଭୁକ୍ତ, ଖାଇବାଟା ମାନେ ଗୋଟେ କ'ଣ ଗୋଟେ ଭୋଗ, ଭୋଗ ମାନେ କ'ଣ ଗୋଟେ ବିଷୟ ଉପଭୋଗ, ଉପଭୋଗ କରିବା, ଏ ପାଞ୍ଚଟି ଜିନିଷ ରହିଛି ଭୌତିକ ଜଗତରେ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏ ଯେଉଁ ରହିଛି ଖାଦ୍ୟଟା କେଉଁଥିରେ ଯିବ, ରସ ରସ ସ୍ୱାଦ ରହିଛି, ଭୁକ୍ତ କହିଲେ ଭୋଗ କରିବେ ସେମାନେ ଖାଦ୍ୟ, ଆହାର ନିଦ୍ରା ଭୟ ମୈଥୁନ, ଏ ଚାରୋଟି ଜିନିଷ ରହିଛି ଭୌତିକ ଜଗତରେ, ଏତିକି ଆନନ୍ଦ ରହିଛି, ଆଠରୁ ଅଧିକ କିଛି ନାହିଁ, ପଶୁପକ୍ଷୀ ସେଇଟା କରୁଛନ୍ତି, ମନୁଷ୍ୟ ମଧ୍ୟ ସେଇଟା କରୁଛି, ତଫାତ୍ କ'ଣ ରହିଲା? ତେଣୁ ଆମେ ଏହିଭଳି ଭାବରେ ଜୀବନଯାପନ କରିବା, ଯାହାଫଳରେ ଶରୀର ଆବଶ୍ୟକତା ପୂରଣ ସହିତ ଆମର ମନ ଯେଉଁ ରହିଛି ଆମର ଆତ୍ମାର ଆହାର ମଧ୍ୟ ଆମେ ପ୍ରାପ୍ତ ହୋଇପାରିବା, ଆତ୍ମାର ଆବଶ୍ୟକତା ପୂର୍ଣ୍ଣ କରିପାରିବା। ଏହି ଖାଦ୍ୟ ମାଧ୍ୟମରେ ଆମେ ଭଗବତ ତତ୍ତ୍ୱକୁ ଜାଣିବା, ଭଗବାନଙ୍କୁ ଜାଣିବା। ପ୍ରସାଦ ଗ୍ରହଣ କଲା ମାନେ ପ୍ରସାଦ ସର୍ବ ଦୁଃଖାନାମ ହାନି ରସ ପଜାୟତେ, ପ୍ରସନ୍ନ ଚେତ ସେଇ ଆସୁ ବୁଦ୍ଧିଙ୍କ ପର୍ଯ୍ୟପ୍ରତିଷ୍ଠତେ। ଭଗବତ ଗୀତାରେ ଭଗବାନ କହିଲେ ଆମେ ଯେତେବେଳେ ପ୍ରସାଦ ଗ୍ରହଣ କରୁଛେ ଆମର ବୁଦ୍ଧି ବହୁତ ଉନ୍ନତ ସ୍ତରରେ ବୁଦ୍ଧି ପର୍ଯ୍ୟପ୍ରତିଷ୍ଠତେ, ବୁଦ୍ଧି ସ୍ଥିର ହେଉଛି, ଉନ୍ନତ ସ୍ଥିତିକୁ ଯାଉଛି ବୁଦ୍ଧିଟା, ଯେଉଁ ବୁଦ୍ଧି ମାଧ୍ୟମରେ ଆମେ ଭଗବାନ ଜାଣିବା। ତେଣୁ ଭୁକ୍ତ କହିଲେ ଭୋଗ, କାହାର ଆହାର ଆମେ ପ୍ରସାଦ ପାଇବା ବର୍ତ୍ତମାନ, ସମସ୍ତେ ଅପେକ୍ଷା କରି କେତେ ଘଣ୍ଟା ବାଜିବ, ଘଣ୍ଟା ବାଜିଲେ ସବୁ ଆସି ପହଞ୍ଚିବେ ଖାଇବା ପାଇଁ, ଭୋଗ କରିବେ, ଭୋଗ ଭଗବାନ ଏଇଭଳି ବ୍ୟବସ୍ଥା କରିଛନ୍ତି, ଶରୀରର ଆବଶ୍ୟକତା ଏସବୁ ରହିଛି। ଯଦି ଏଇଟାକୁ ଭଲ ଲାଗନ୍ତା ନାହିଁ, ଖାଇବାଟା ଭଲ ଲାଗନ୍ତା ନାହିଁ, ଆବଶ୍ୟକତା ନଥାନ୍ତା, ଆମ ଆମେ ଦରକାର ନାହାନ୍ତି ଖାଇବାଟା, ଖାଇବାଟା ଦରକାର ନଥାନ୍ତା, ତାହେଲେ କ'ଣ ହେଇଥାନ୍ତା? ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ ତାଂ ଭୁକ୍ତବତମ୍, ଏ ବ୍ରାହ୍ମଣ ଜଣଙ୍କ କେତେ ତାଙ୍କର ଭାଗ୍ୟ ଦେଖନ୍ତୁ, ଭଗବାନ ତାଙ୍କୁ ପୂଜା କରୁଛନ୍ତି, ତାଙ୍କର ଆସନରେ ବସାଉଛନ୍ତି, ତାଙ୍କୁ ଖାଦ୍ୟ ଦେଉଛନ୍ତି, ସେ ଖାଦ୍ୟ ଗ୍ରହଣ କଲେ। ତାଙ୍କ ଭୁକ୍ତମତମ୍ ତାପରେ ବିଶ୍ରାନ୍ତମ୍, ସେଇଠି ବିଶ୍ରାମ ନେଲେ ଭଗବାନଙ୍କ ମନ୍ଦିରରେ। କେତେ ତାଙ୍କର ଭାଗ୍ୟ ଦେଖନ୍ତୁ, ବଦଳିଗଲା ତାଙ୍କର ଭାଗ୍ୟ। ଆଉ ସେ ନାହାନ୍ତି ଆଉ ଏ ଭୌତିକ ଜଗତରେ, ସେମାନେ ସବୁ ଭଗବାନଙ୍କର ନିଜ ଜନ, ସେମାନେ ସବୁ ଭଗବାନଙ୍କ ନିଜ ଜନ। ସେ ଭଗବଧାମକୁ ଚାଲିଗଲେ, ଆସିଛନ୍ତି ଲୀଳା କରିବା ପାଇଁ, ଲୀଳା କରିବା ପାଇଁ, ଲୀଳା ସରିଲା ପରେ ତାଙ୍କ ଧାମକୁ ଚାଲିଯିବେ ସେମାନେ। ତେଣୁ ଆଉ କେତେଜଣ ମଧ୍ୟ ଆଡ଼ିସନାଲ୍ ବେନିଫିଟ୍ ସେମାନେ ପାଇଯାଆନ୍ତି ତାଙ୍କ ସହିତ ଯୁକ୍ତ ହୋଇକରି। ତିନି ପ୍ରକାର ବ୍ୟକ୍ତି ରହିଛନ୍ତି, ମାନେ ସିଦ୍ଧି ରହିଛି। ଗୋଟେ ହେଉଛି କୃପା ସିଦ୍ଧ, ଗୋଟେ ହେଉଛି ସାଧନ ସିଦ୍ଧ। ଦୁଇ ପ୍ରକାର ସିଦ୍ଧ ବ୍ୟକ୍ତି ରହିଛନ୍ତି। କୃପାରେ କେତେଜଣ ମଧ୍ୟ ସିଦ୍ଧି ହୋଇଯାଉଛନ୍ତି, ଆଉ କେତେଜଣ ସାଧନ କରି ମଧ୍ୟ ସିଦ୍ଧି ପ୍ରାପ୍ତ ହେଉଛନ୍ତି। ଯେଉଁମାନେ ସାଧକ ବ୍ୟକ୍ତ, ଆମେମାନେ ମଧ୍ୟ ଯେତେବେଳେ ସିଦ୍ଧି ପ୍ରାପ୍ତ ହେବା, ଭଗବାନଙ୍କ ଲୀଳାରେ ସେହିଭଳି ଭାବରେ ଯାଇ ସାମିଲ ହେବା। ଭଗବାନ କଥା ଶୁଣି ଶୁଣିକି ଭଗବାନଙ୍କର ଗୋଟେ ଲୀଳା ପ୍ରତି ଆମର ଆକର୍ଷଣ ଯେତେବେଳେ ଆସିବ, ସେତେବେଳେ ଆମେ ଯେତେବେଳେ ସର୍ବତ୍ୟାଗ କରିବା, ଭଗବାନ ଯେଉଁଠି ତାଙ୍କର ଲୀଳା ଚାଲିଥିବ, ଆମେ ଯାଇ ସେଠି ଭାଗ ନେବା। କାରଣ ଆମର ଆଗ୍ରହ ଆସିବ, ଭଗବାନ ସେଇଟା ପୂରଣ କରିବେ। ଭଗବାନ କଥା ଶୁଣିଲେ ଏସବୁ ଆସିବ, ଚିନ୍ତା ଆସିବ, ଆମେ ଟିକେ ଭଗବାନ ଲୀଳାରେ ସାମିଲ ହେବ, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ତେଣୁ ଏଇଭଳି ଭାବରେ ଖାଦ୍ୟ ଗ୍ରହଣ କଲେ, ବିଶ୍ରାମ ନେଲେ ସେଇଠି ତାଙ୍କର ତାଙ୍କର ମନ୍ଦିରରେ ବିଶ୍ରାମ ନେଲେ, ବିଶ୍ରାନ୍ତମ୍। ଏଇଭଳି ଭାବରେ ସରିଲା ପରେ ଉପଗମ୍ୟ ଶତାଙ୍ଗତି, ଭଗବାନ ତାଙ୍କ ନିକଟକୁ ଆସିଲେ, ବିଶ୍ରାମ ତାଙ୍କୁ ଦେଲେ, ଆଲାଉ କଲେ କିଛି ସମୟ ବିଶ୍ରାମ ନେବା ପାଇଁ। ବିଶ୍ରାମ ନେଲା ପରେ, ବିଶ୍ରାମ ନେଉଥିବା ସମୟରେ ଗଲେ ଭଗବାନ, ଉପଗମ୍ୟ ତାଙ୍କ ପାଖକୁ ଗଲେ। ଶତାଙ୍ଗତି କିଏ ଗଲେ ନା ଭଗବାନ, ଯେ ଶତାଙ୍ଗତି, ଶତାଙ୍ଗ କହିଲେ ଭଗବାନ ହେଉଛନ୍ତି ସତ୍, ତାଙ୍କର ଯିଏ ଆଶ୍ରୟ ନେଇଛନ୍ତି ସେମାନେ ହେଉଛନ୍ତି ଶତାଙ୍ଗ, ତାଙ୍କର ଗତି, ତାଙ୍କର ଲକ୍ଷ୍ୟ ହେଉଛନ୍ତି ଭଗବାନ, ଶତାଙ୍ଗତି। ଶତାଙ୍ଗତିରୁ ଜଣାପଡ଼ିଲା ଯେ ଇଏ ଭକ୍ତ, ଇଏ ଯେଉଁ ବ୍ରାହ୍ମଣ ଜଣ, ଇଏ ଜଣେ ଭଗବାନ ଭକ୍ତ ଥିଲେ, ତାଙ୍କର ଲକ୍ଷ୍ୟ ଥିଲା ଭଗବାନ ପ୍ରାପ୍ତ ହେବା। ସେ ଯେତେବେଳେ ଭଗବାନ ଆସିଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ତାଙ୍କର ଯେଉଁ ଲକ୍ଷ୍ୟ ଥିଲା, ସେ ଲକ୍ଷ୍ୟକୁ ପ୍ରାପ୍ତ ହେଲେ ଶତାଙ୍ଗତି। ଭଗବାନ ହେଉଛନ୍ତି ତାଙ୍କ ଲକ୍ଷ୍ୟ, ଲୋକମାନେ ଜାଣନ୍ତି ନା ଲକ୍ଷ୍ୟ କ'ଣ, ତାଙ୍କର କ'ଣ ଶ୍ରେୟ, ଲୋକମାନେ ଜାଣନ୍ତି ନା ଲକ୍ଷ୍ୟଟା କେଉଁଟା, ଆମ ଜୀବନର ଲକ୍ଷ୍ୟ କ'ଣ, ଲୋକମାନେ ଜାଣନ୍ତି ନାହିଁ। ଭଗବାନ କହିଲେ, ଗତି ଭତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ଶ୍ରୁତ ପ୍ରଭବ ପ୍ରଳୟ ସ୍ଥାନ ନିଧାନ ବିଜମଭ୍ୟମ୍। ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ, ଭଗବାନ ହେଉଛନ୍ତି ଗତି, ସମସ୍ତଙ୍କ ଲକ୍ଷ୍ୟ ହେଉଛନ୍ତି ଭଗବାନ ହେବା କଥା, କିନ୍ତୁ ଆମେ ଜାଣିପାରୁନେ ଆମେ ଲକ୍ଷ୍ୟ କ'ଣ, ଠିକ୍ ଭାବରେ ଜାଣିପାରୁନେ ଆମ ଲକ୍ଷ୍ୟ କେଉଁଟା। ଆମେ ଭାବୁଛେ ଆମେ ଅଧିକରୁ ଅଧିକ ରୋଜଗାର କରିବା, ଅଧିକରୁ ଅଧିକ ଉପଭୋଗ କରିବା, ଇଏ ହେଉଛି ଆମର ଲକ୍ଷ୍ୟ ହେବା, ଗତି ହେବା କଥା। କିନ୍ତୁ ଭଗବାନ କହୁଛନ୍ତି, କୃପା କରି ମୁଁ ହେଉଛି ତୁମର ଗତି, ମୁଁ ତୁମ ହେଉଛି ଲକ୍ଷ୍ୟ, ଆମେ ଜାଣୁନାହିଁ। ଯେଉଁମାନେ ପ୍ରକୃତରେ ଭଗବାନ ଭକ୍ତ ସେମାନେ ଜାଣନ୍ତି, ଭଗବାନ ହେଉଛନ୍ତି ଆମର ଲକ୍ଷ୍ୟ, ଭଗବାନ ହେଉଛନ୍ତି ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ଏଇଟା ହେଉଛି ଆମର ଲକ୍ଷ୍ୟ ହେବା ଉଚିତ। ଏବଂ ଏଇଟା ହେଉଛି ପ୍ରକୃତ ଲକ୍ଷ୍ୟ ହେଉଛନ୍ତି ଭଗବାନ। ତେଣୁ ଏଠି ମଧ୍ୟ ସେ କହିଲେ, ଶତାଙ୍ଗତି, ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଲକ୍ଷ୍ୟ ହେଉଛନ୍ତି ସେ ଭଗବାନ, ଶତାଙ୍ଗତି। ଏବଂ ଭଗବାନ ନିଜେ ଆସିଲେ ଉପଗମ୍ୟ, ତାଙ୍କ ନିକଟକୁ ଆସିଲେ ଭଗବାନ ନିଜେ ଆସିଲେ ଉପଗମ୍ୟ, ଶତାଙ୍ଗତି। ଏବଂ ପାଣି ନା ଅଭିମୃଷନ୍ ପାଦ, ତାଙ୍କ ପାଦକୁ ପାଣି ବା ତାଙ୍କର ହସ୍ତରେ, ଏକ ବଚନରେ କୁହାଯାଇଛି ପାଣି, ଏକ ବଚନରେ ପାଦ ଦୁଇ ବଚନ କୁହାଗଲା, କିନ୍ତୁ ଏକ ବଚନରେ ଭଗବାନ ଏକ ହସ୍ତରେ ତାଙ୍କ କ'ଣ କହୁଛନ୍ତି, ଅଭିମୃଷ୍ୟ, ଅଭିମୃଷ କହିଲେ ତାଙ୍କର ପାଦ ସମ୍ବାହନ କରୁଛନ୍ତି, ମୋଡ଼ାମୋଡ଼ି କରୁଛନ୍ତି ପାଦକୁ। ଦେଖନ୍ତୁ ଭଗବାନ କେତେ କୃପା ଭକ୍ତ ବତ୍ସଳତା। ପାଣି ନା ଅଭିମୃଷନ୍ ପାଦ ଅବ୍ୟଗ୍ରମ, ଅବ୍ୟଗ୍ରମ ଭଗବାନ ସବୁ ଜାଣନ୍ତି, ଏସବୁ ବହୁତ କମ୍ ସମୟ ରହିଛି, ତେଣେ ତେଣେ ସମୟ ପଳେଇ ଯାଉଛି, ଗୋଟେ ଗୋଟେ ମିନିଟ୍ ମାନେ କାହିଁ କାହିଁରେ କ'ଣ କଥା ବିତିଯାଉଛି, ରାତି ପାଇଲେ ତାଙ୍କର ବିବାହ ହେବ, ଏସବୁ କଥା ରହିଛି, ଭଗବାନ ସବୁ ଜାଣନ୍ତି। କିନ୍ତୁ ଅବ୍ୟଗ୍ରମ ବ୍ୟଗ୍ର ହେଉନାହାନ୍ତି, ଆମେ ଗୋଟେ କରି କିଛି ହେଇଗଲା ମାନେ ବ୍ୟଗ୍ର ହେଇଯାଉଛେ, ଏଇଟା କର ସେଇଟା କର ସେଇଟା କର କରି ବ୍ୟଗ୍ର ହେଇଯାଉଛେ, କିନ୍ତୁ ଭଗବାନ ଅବ୍ୟଗ୍ର, କିଛି ବ୍ୟଗ୍ର ନାହିଁ। ଅବ୍ୟଗ୍ରମ ତମ୍ ଅପୃଚ୍ଛଦ, ତାଙ୍କୁ ପଚାରୁଛନ୍ତି, ସେ ସେଇଭଳି ଭାବେ ବିଶ୍ରାମ ନେଇଛନ୍ତି, ବିଶ୍ରାନ୍ତମ୍, ବିଶ୍ରାନ୍ତମ୍ କହିଲେ କ'ଣ ଲେଖା ହେଇଛି, ବିଶ୍ରାମ ଗ୍ରହଣ କଲେ ଏଇଟା ସରିଲା କି ଚାଲିଛି ନା ସରିଲା ଯଦି କେମିତି ଆଉ ହେଇଥାନ୍ତା ପାଦ ସମ୍ମାନ କେମିତି କରିଥାନ୍ତା ବିଶ୍ରାମ ନେଇଛନ୍ତି ସେହି ସମୟରେ ସେ ପାଦ ସମ୍ମାନ କରୁଛନ୍ତି ପାଣି ନା ଏକ ହସ୍ତରେ ଆମ ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଗୋଟେ ହାତରେ ତାଙ୍କ ପାଦ ସମ୍ମାନ କରୁଥିଲେ ଆଉ ଗୋଟେ ହାତରେ ବିଛଣା ବିଞ୍ଚି ଦେଉଥିଲେ ଚ ଶବ୍ଦ କିଛି ନାହିଁ ତ ଏଠି ଚ ଶବ୍ଦ ଥିଲେ ବହୁତ କଥା ଆସନ୍ତା ଏହିଭଳି ଭାବରେ ତାଙ୍କୁ ପଚାରୁଛନ୍ତି ସେ ବିଶ୍ରାମ ନେଇଛନ୍ତି ପାଦ ସମ୍ମାନ କରୁଛନ୍ତି କରିବା ସମୟରେ ଅବ୍ୟଗ୍ରମ ତମ ଅପୃଚ୍ଛଦ ଧୀରେ ଧୀରେ ଧୀର ସରକାର ଧୀରେ ଧୀରେ ପଚାରୁଛନ୍ତି କଥା ପଚାରୁଛନ୍ତି ଭଗବାନ ଦେଖନ୍ତୁ ଭଗବାନଙ୍କର କୃପା କିଭଳି ତାଙ୍କର ଭକ୍ତଙ୍କୁ କିଭଳି ସେ ଭକ୍ତ ପୂଜାଭ୍ୟଧିକା କହିଲେ ଖାଲି କଥାରେ କହିଲେ ନାହିଁ ଦେଖାଇ ଦେଉଛନ୍ତି ନିଜେ ତାଙ୍କର ପୂଜା କରୁଛନ୍ତି ଏଇଭଳି ଭାବରେ ମହଦଭକ୍ତ ପୂଜାଭ୍ୟଧିକା ଏଠି କୁହାଯାଉଛି କ'ଣ ଏଇଟା କୋଷ ଶ୍ଳୋକ 29 ନା ଆମେ କହୁଛୁ ସିଦ୍ଧସ୍ୱାମୀ କହୁଛୁ ଅଭିମୃଷନ୍ କହିଲେ ଶନେଇ ସମର୍ଦୟନ ଧୀରେ 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 ମର୍ଦ୍ଦନ କରୁଛନ୍ତି ପାଦ ସମ୍ଭାନ କରୁଛନ୍ତି ମର୍ଦ୍ଦନ କରୁଛନ୍ତି ସମର୍ଦୟନ ଶନେଇ ଧୀରେ ଧୀରେ ତେଣୁ ଏଇଠି ଭଗବାନ ଜ୍ଞାନ ଉପଦେଶ ପ୍ରଦାନ କରିବେ ସେ ବିଶ୍ରାମ ନେଇଛନ୍ତି ସେହି ସମୟରେ ଏସବୁ ଚାଲିଛି ସନାତନ ଗୋସ୍ୱାମୀ ଉପଗମ୍ୟ କହିଲେ ସମୀପେ ଗତ୍ୱା ଭଗବାନ ନିଜେ ତାଙ୍କ ପାଖକୁ ଗଲେ ଆକ୍ଚୁଆଲି ପ୍ରକୃତରେ କ'ଣ ହେବା କଥା ନା ଇଏ ବ୍ରାହ୍ମଣ ବିଶ୍ରାମ ନେଇସାରିକି ବା ବିଶ୍ରାମ ନେଲେ ବିଶ୍ରାମ ନେଇକରି ଉଠିଲା ପରେ ପଚାରି ପ୍ରଭୁ କେଉଁଠି ଅଛନ୍ତି କହିକି ଯାଇକି ତାଙ୍କ ପାଖକୁ ଯିବା କଥା ଭଗବାନ ସିଏ କିନ୍ତୁ ଭଗବାନ ଆସିଲେ ତାଙ୍କ ପାଖକୁ ଉପଗମ୍ୟ କହିଲେ ସମୀପେ ଗତ୍ୱା ଭଗବାନ ନିଜେ ଆସିକରି ଯଥ ଶତାନ୍ କହିଲେ କ'ଣ ସାଧୁନାନ୍ ଗତି ଆଶ୍ରୟ ସାଧୁମାନଙ୍କର ସେ ଗତି ବା ଆଶ୍ରୟ ଭଗବାନ ଆଶ୍ରୟ ତତ୍ତ୍ୱ ସେ ଭଗବାନ ନିଜେ ଆସିଲେ ଭଗବାନଙ୍କର ଏ ଭକ୍ତବତ୍ସଳତା ଏଭଳି ଭାବରେ ଆସିକରି ସେ ତାଙ୍କୁ କହିବେ ପାଞ୍ଚଟି ଶ୍ଳୋକରେ କୁହାଯିବ ପାଞ୍ଚଟି ଶ୍ଳୋକରେ ଭଗବାନ କଥା ଅବ୍ୟଗ୍ରମ ବ୍ୟସ୍ତ ନାହିଁ ଧୀରେ ଧୀରେ କହୁଛନ୍ତି ଅପୃଚ୍ଛଦ ଭଗବାନ କହୁଛନ୍ତି ତାମାନେ ଏଇ କାର୍ଯ୍ୟ ଚାଲିଛି ଏଇଭଳି ଭାବରେ ସେ ବିଶ୍ରାମ ନେଇଛନ୍ତି ଏ ପାଦ ସମ୍ମାନ କରୁଛନ୍ତି ଏଇଭଳି ଭାବରେ ସେ ତାଙ୍କୁ କଥା କହୁଛନ୍ତି ଭଗବାନ ଜ୍ଞାନ ଉପଦେଶ ଦେଉଛନ୍ତି ଏଇ କଥାରୁ ଶ୍ଳୋକରୁ ଜଣାପଡ଼ିଲା ଏଇଭଳି ଭାବରେ ହେଇଛି ବା ଅନ୍ୟ କ'ଣ ହେଇଥାଇ ପାରେ ଦେଖିଲେ ଜଣାପଡ଼ିବ ଆମେ ସେ ଭାବୁଛେ ଏଇଟା ଚାଲିଥିବ ଏଇଭଳି ପାଞ୍ଚଟି ଶ୍ଳୋକରେ କୁହାଯାଇଛି ଆଉ 29-33 ନା କେତେ 29-33 ଭଗବାନ କହିବେ 34 ଶ୍ଳୋକ ପର୍ଯ୍ୟନ୍ତ କହିଛି ନା ଆଉ ସବୁ ଅଛି ତ 35 ଶ୍ଳୋକ ପର୍ଯ୍ୟନ୍ତ ଅଛି ଯା ହଉ ଆମେ ଶୁଣିବା 30 ଶ୍ଳୋକରୁ ଆସନ୍ତାକାଲି ଆମ କଥା କେଉଁଠି ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମେତ ଗୌର ଭକ୍ତ କି ନିଦାୟ ଗୌର ପ୍ରମାନନ୍ଦେ।